ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम दशम स्कंद 40 अध्याय श्लोक 41 10:46-41 रेडी। यथा भ्रमरिका दृष्ट्या, यथा भ्रमरिका दृष्ट्या भ्राम्यतीव महीयते, भ्राम्यतीव महीयते चित्ते कर्तरि तत्रात्मा, चित्ते कर्तरि तत्रात्मा कर्तिवाहं ध्या स्मृतः, कर्तिवाहं ध्या स्मृतः यथा भ्रमरिका दृष्ट्या भ्राम्यतीव महीयते चित्ते कर्तरि तत्रात्मा, कर्तिवाहं ध्या स्मृतः यथा भ्रमरिका दृष्ट्या भ्राम्यतीव महीयते चित्ते कर्तरि तत्रात्मा कर्तिवाहं ध्या स्मृतः। हरे कृष्ण। मातृवृंद आम मंदिर भागवत कथ बहुत स्वागत जनावु। आज आम जो कथा कल विश्राम देते नंद नंद ग्राम नंदाड़य कथा चलती नंद दशदा सामने बस उद्धव रात्रि कथा सन्धार रात राति सारा ये भाव कथा चलती राति पाइज तेणु पूर्व श्लोक जो कही भगवान 40 नंबर श्लोक जो कहले सी सत्व रजतम ये गुण से निर्गुण हेले से तीन गुण को आश्रय कर आसती क्रीड़ा चली था क्रीड़ा रे से सृष्टि करती पालन करती पुणी संहार करती ये छोट पिला जमी बाली खेल खेले भगवान से भाव क्रीड़ा क्रीड़ा भगवान का क्रीड़ा चलती भगवान क्रीड़ा रे सबू जे जोग दौंस धन्य हो जाऊँच भगवान क्रीड़े आम ये कथा शुणी कथा कर भगवान क्रीड़े जोग दौचे ये हूँ कौन ये हूँ आब्सोल्यूट ये हूँ अद्वैय ज्ञान आम से नथिले 5000 वर्ष तलर कथा किंतु आम से कथा कहीकि आम से जोग दौचे ये हूँ भगवत सम्बन्धी कथा हूँ भाव में आम बुझे पड़ो ये अन्य साधारण जो भौतिक जगतर जिनस अच्छी ये सीटा नुह भौतिक जगत इतिहास आम पढ़ुचे यहाँ होता सीटा होता सीटा होता आम से जोग दौने कि भगवान जो जो होता यहाँ जो आम कहे आम से क्रीड़े जोग दौचे से क्रीड़े आम जोग दौचे तेणु बर्तमान से जो भगवान जो क्रीड़ा चलती सब कहले ये भगवान क्रीड़ा तेणु ये से श्लोकटी कहले यथा भ्रमरिका दृष्टिया तुम कह मन अच्छी आम बुलू थे कौन बुल घूरी बुलूले घूरी 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 ये करते मन अच्छी कह पादे एम बुलूले घूरुले कहते भ्रमरिका कहते कार मन अच्छी बुलूल किए बुल किए हाँ एम घूर एम घूर एम कौन मन अच्छी आपण मन अच्छी आप पिला कौन आप छोट पिला गवर्नमेंट आप छोट पिला आप छोट पिला खेल खेलुले कि एमती बुलूल बुलती सब बुलती हाँ चका चका भरी खेलुले किए खेलुले तो एत कथा अच्छे आप गोटे भागवत लिखुना उद्धव भागवत लिखा होल रखुंत तेणु यथा भ्रमरिका दृष्टिया बुला बेल कौन लगे भ्रमरिका बुला सारापर कौन लगे ଆଉ ବୁଲିବନି, ବନ୍ଦ ହେଇଯିବ, ବନ୍ଦ ହେଇଗଲେ କ'ଣ କ'ଣ ଲାଗିବ? ତୁମେ ଲାଗିବ ଯେମିତି ସବୁ ବୁଲୁଛି, ସବୁ ବୁଲୁଛି, ପୃଥିବୀ ବୁଲୁଛି, ଘୁରୁଛି, ଆମେ ଘୁରୁଥିଲେ ହଁ, ତେଣୁ ଯେତେବେଳେ ବନ୍ଦ ହେଇଗଲେ ଆମେ ଲାଗିବ ଯେମିତି ପୃଥିବୀ ଘୁରୁଛି, ସେଇଟା ସେ କଥା ସେଇ ଉଦାହରଣଟି ଦେଉଛନ୍ତି। ଯଥା ଭ୍ରମରିକା ଦୃଷ୍ଟିଆ ଭ୍ରାମ୍ୟତି ହେବ ମହିୟତି, ମହିୟତି ପିଲାଦିନେ ଯେଉଁ ମହିରେ ପୃଥିବୀରେ ଆମେ ଘୁରୁଛେ, ଚକାଚକା ଭୋରି କରୁଛେ, ବୁଲି ବୁଲି ଯେତେବେଳେ
ଆଉ
ତେଣୁ ଏ ଯେଉଁ ହେଲା ସେ ଲାଗୁଛି ଯେମିତି ପୃଥିବୀ ଘୁରୁଛି, ଭ୍ରମ ଦିବ ତେବେ ଭ୍ରମରିକା ଦୃଷ୍ଟିଆ ଭ୍ରାମତିବ ମହିୟତେ, ପୃଥିବୀ ଉପରେ ଆମେ ଯେଉଁ ଚକା ଭରି ଖେଳିଲା ବେଳେ ଯେମିତି ଲାଗିବ, ବନ୍ଦ କରିଦେଲା ପରେ ଲାଗିବ ଯେମିତି ବୁଲୁଛି, ପୃଥିବୀ ଘୁରୁଛି। ଚିତ୍ତେ କର୍ତ୍ତରୀ ତତ୍ତାତ୍ମା, କର୍ତ୍ତରୀ ଯିଏ କାର୍ଯ୍ୟ କରୁଛନ୍ତି ତାଙ୍କ ଚିତ୍ତରେ ସେହିଭଳି ଭାବେ ଲାଗିବ ତତ୍ରାତ୍ମା, କର୍ତ୍ତୈବା ଅହଂ ଧିଆ ସ୍ମୃତ, ସେହିଭଳି ଭାବରେ ସେମାନେ ଭାବିବେ ମୁଁ ହେଉଛି କର୍ତ୍ତା, କର୍ତ୍ତୈବା ଅହଂ ଧିଆ ସ୍ମୃତ, ସେସବୁ କରୁଛନ୍ତି କିନ୍ତୁ ପ୍ରକୃତରେ ବୃତ୍ତି ଘୁରୁ ନାହିଁ, ଆମେ ସେମିତି ଭାବୁଛେ। ସେହିଭଳି ଭାବରେ ଲୋକମାନେ ଭାବନ୍ତି ମୁଁ ହେଉଛି କର୍ତ୍ତା, କର୍ତ୍ତୈବା ଅହଂ ଧିଆ ସ୍ମୃତ, କର୍ତ୍ତା ଇବ ଯେପରିକି ମୁଁ ହେଉଛି କର୍ତ୍ତା, ଏଟା ଅହଂ ଧିଆ, ଇଏ ହେଉଛି ଅହଂକାର, ଅହଂକାର ବଶତଃ ସ୍ମୃତ ମନେ କରାଯାଏ, ଏଇଭଳି ଭାବରେ ସେମାନେ ଭାବନ୍ତି। ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ ଜଗତ ସୃଷ୍ଟି ତ୍ୱମପି ତତ୍ର ପରମେଶ୍ୱରେ ବସ୍ତୁତ ନାସ୍ତି ତଥାପି ଗୁଣକୃତତ୍ୱାଦି ତ୍ୟାହ, ଭଗବାନ ଯେଉଁ ଜଗତ ସୃଷ୍ଟି କରୁଛନ୍ତି, ଜଗତ କ'ଣ ସୃଷ୍ଟି କରୁଛନ୍ତି ଭଗବାନଙ୍କର ସେସବୁ କ'ଣ ଜଗତ ସୃଷ୍ଟି ଆଦି କର୍ମ ଯଦି ପରମେଶ୍ୱରଙ୍କର ବସ୍ତୁତ ନାହିଁ, ତାଙ୍କର କର୍ମ ସେସବୁ କର୍ମ ନାହିଁ, ସେ ତାଙ୍କର ମାୟା ଶକ୍ତି ଦ୍ୱାରା କରୁଛନ୍ତି ନା କ'ଣ, ସେ ନିଜେ କରୁଛନ୍ତି ନା କ'ଣ, ତାଙ୍କର ଶକ୍ତି ପ୍ରେରଣ କରିଦେ ଯାହା ତୁ ଏଇଟା କରିଦେ ନାହିଁ, ଭଗବାନ ଆଇକି ଆସିକିରି ଆଣ୍ଠୁ ମାଡ଼ି ବସିଗଲେ କୋଦାଳ ଫୋଦାଳ ଧରି କରିକିରି ସବୁ ହଣାହାଣି କରି ଏଇଟା ନୁହଁ, ସେ ପଠାଇଦେଲେ ତାଙ୍କର ମାୟା ଶକ୍ତିକୁ, ଯାହା ତୁ ସୃଷ୍ଟି କର, ମାୟା ସୃଷ୍ଟି କରିବ ସବୁ ସୃଷ୍ଟି ସ୍ଥିତି ପ୍ରଳୟ ମାୟା ଦ୍ୱାରା ହେବ, ମାୟା ଶକ୍ତି ଭଗବାନ ଗୋଟେ ଶକ୍ତି, ଭଗବାନ ରହିକିରି ଆସି ସେସବୁ କାର୍ଯ୍ୟ କରିବେ ନାହିଁ। ନବମନ୍ଦାର ଭଗବାନ କହିଲେ ମାୟା ତଥା ନିଦମ ସର୍ବନ ଜଗତ ବ୍ୟକ୍ତି ପ୍ରତିନା ମୋ ସ୍ଥାନ ସାର ଭୂତାନି ନ ଚାହାନ୍ତି ଦେଶ ଉପସ୍ଥିତ, ଇଏ ହେଉଛି ଭଗବାନଙ୍କର ଐଶ୍ୱର ଯୋଗେଶ୍ୱର୍ଯ୍ୟ, ଉଦାସୀନ ବତ ଆସୀନ ଅଶକ୍ତ ତେଇଶ କର୍ମସୁ, ଭଗବାନ ଯଦିଓ ଏସବୁ କାର୍ଯ୍ୟ କରୁଛନ୍ତି କିନ୍ତୁ ଉଦାସୀନ ନାହିଁ, ଏସବୁ କଲେ କ'ଣ ହେବ, କେମିତି ହେବ, କେମିତି ଜାଳିବେ କ'ଣ ହେବ ତାଙ୍କ ସେସବୁ ନାହିଁ ଭଗବାନଙ୍କର, ଉଦାସୀନ ବତ ଆସୀନ ଉଦାସୀନ ଭଳି ରହିଛି ଭଗବାନ, ବର୍ଣ୍ଣନା କରାଯାଇଛି ଯେଭଳି ଭାବରେ ଭଗବାନ ଲୀଳା କଲେ, ଅନ୍ତିମ ଯେଉଁ ଲୀଳା କଲେ ଭଗବାନ ଯାଦବମାନଙ୍କର, ଯାଦବମାନଙ୍କର ସଂଖ୍ୟା କେତେ ଆମେ ଚିନ୍ତା କରିପାରିବା ନାହିଁ, ଖାଲି କେତେ 38 କୋଟି ନା କେତେ 33 କୋଟି 28 ଲକ୍ଷ ଯେଉଁ ଥିଲେ ସେତିକି ହେଲେ ତାଙ୍କର ଟିଚର୍ ଥିଲେ, ଏଇଥିରୁ ଆମେ ଜାଣିବା କେତେ ସବୁ ଯାଦବ ସୈନ୍ୟ ଥିଲେ, ଯାଦବ ମାନେ କେତେ ଥିଲେ ଅନ୍ତିମରେ ସେଇଟା କୁହାଯାଇଛି, ଏତିକି ଥିଲେ ମୁଁ ଯେତେଥର ଦେଖିଲେ ବି ସେଇଟା ମୋର ମନେ ପଡ଼ୁନି, ଯେଉଁ ସୂତ୍ରଟା ମୁଁ ମନେ ପଡ଼ୁନାହିଁ, ଏଇଟା ହେଉଛି 38 କୋଟି, ଏ 38 ଲକ୍ଷ 3 କୋଟି 88 ଲକ୍ଷ 3 କୋଟି ଏତିକି ଥିଲେ ତାଙ୍କ ଟିଚର୍, ଆଉ କେତେ ନଥିବେ ପଢୁଆ ଷ୍ଟୁଡ଼େଣ୍ଟ କେତେ ନଥିବେ, 1:10 କଲେ ମାନେ 30 କୋଟି ଲୋକ ଥିବେ, ଯାଦବ ଯାଦବ 10 ଜଣଙ୍କୁ ଯଦି ଜଣେ ପଢ଼ାନ୍ତି, ବର୍ତ୍ତମାନ ତ 40 ଜଣଙ୍କୁ ଜଣେ ପଢ଼ାଉଛନ୍ତି, 40-50 ଜଣଙ୍କୁ ଜଣେ ପଢ଼ାଉଛନ୍ତି, ଯାହା ବି ହଉ ଏତିକି ସଂଖ୍ୟକ ଯଦୁ ତାଙ୍କ ନିଜ ଯଦୁ ବଂଶରେ ଆସୁଛନ୍ତି, ସେମାନେ ନିଜ ବଂଶଧର ନିଜ ବଂଶ ନିଜର ଭାଇ ବନ୍ଧୁ କୁଟୁମ୍ବ ଇତ୍ୟାଦି ସମସ୍ତଙ୍କୁ ହତ୍ୟା କରିଦେଲେ ଭଗବାନ, ଅନ୍ତିମରେ ସମସ୍ତଙ୍କୁ ହତ୍ୟା କରିଦେଇକି ଆସିକିରି ଆରାମରେ ବସିଛନ୍ତି ପ୍ରଭାସ କ୍ଷେତ୍ରରେ, ଗୋଟେ ଯେଉଁ ରହିଛି ଅଶ୍ୱତ୍ଥ ବୃକ୍ଷ ମୂଳରେ ବସିକିରି ଆଉଜିକିରି ବସିଛନ୍ତି, ଆନନ୍ଦରେ ବସିଛନ୍ତି, ନାହିଁ ଏତେ ସବୁ ମୁଁ ହତ୍ୟା କରିଦେଲି ହେଲା ଦୁଃଖ ତାଙ୍କର କିଛି ନାହିଁ, ଦୁଃଖ ଆନନ୍ଦରେ ବସିଛନ୍ତି। ଉଦ୍ଧବ ଯେତେବେଳେ ଯାଇ ପହଞ୍ଚିଲେ ସେ ଏଇଭଳି ଭାବରେ ଅନୁମାନ କଲେ, ଏଇଭଳି ଭାବରେ ଦର୍ଶନ କଲେ ଭଗବାନଙ୍କୁ, ଭଗବାନଙ୍କର କୌଣସି ଚିନ୍ତା ନାହିଁ, ସବୁ ଯାଦବ ସେନା ସବୁ ଚାଲିଗଲେ ମୃତ୍ୟୁବରଣ କଲେ ସବୁ, ତାଙ୍କର କୌଣସି ଚିନ୍ତା ନାହିଁ, ଇଏ ହେଉଛି ଉଦାସୀନ, ଉଦାସୀନ ଭଳି ଭଗବାନ ସବୁ କାର୍ଯ୍ୟ କରନ୍ତି। ତେଣୁ ଏଠି ଯେଉଁ କୁହାଯାଉଛି ଯେ ଗୁଣ ତଥାପି ଆମେ ଯଦିଓ ନାହିଁ କିନ୍ତୁ ତଥାପି ଆମେ ଗୁଣରେ ସେ ଗୁଣର କାର୍ଯ୍ୟ କଲେ ବୋଲି ଆମେ ଚିନ୍ତା କରୁଛେ, ତା'ର ସେଥିପାଇଁ ଉଦାହରଣଟି ଦିଆଯାଇଛି। ଯେମିତି ପ୍ରକୃତରେ ପୃଥିବୀ ଘୁରୁ ନାହିଁ, ଆମେ ଘୁରୁଥିଲେ, ଭ୍ରମରିକା ଚକା ଭୋଁରେ ଖେଳୁଥିଲେ, ଚକା ଭୋଁରେ ଯେତେବେଳେ ବନ୍ଦ କରିଦେଲେ ଲାଗୁଛି ପୃଥିବୀ ଘୁରିଲା ଭଳିଆ। ସେଇଭଳି ଭାବରେ ଭଗବାନ କିଛି କାର୍ଯ୍ୟ କରୁନାହାନ୍ତି, ତାଙ୍କ ଶକ୍ତି ଦ୍ୱାରା ସବୁ କାର୍ଯ୍ୟ ହେଉଛି, ଆମକୁ ଲାଗୁଛି ଇଏ ଭଗବାନ ଗୁଣର ଆଶ୍ରୟ ନେଇକି ଏସବୁ କାର୍ଯ୍ୟ କରୁଛନ୍ତି। କୁମ୍ଭକାର ମଧ୍ୟ ଏଇଭଳି ଭାବରେ କୁମ୍ଭକାର ଦୃଷ୍ଟାନ୍ତ ଦେଉଛନ୍ତି। କୁମ୍ଭକାର କ'ଣ କହୁଛି, ଚକ୍ରରେ ତା'ର ଇଏ କରୁଛି, ସବୁ ମାଟି ସୃଷ୍ଟି କରୁଛି, କୁମ୍ଭ ସୃଷ୍ଟି କରୁଛି, ଚକ୍ର ଘୁରିଦେଲା ପରେ ମଧ୍ୟ ଛାଡ଼ିଦେଲେ ମଧ୍ୟ ସେ ଘୁରୁଥିବ। ସେଇଭଳି ଭାବରେ କୁମ୍ଭକାର ନକଲେ ମଧ୍ୟ ସେ ତା'ର ଘୁରୁଛି, ଏଇଭଳି ଭାବରେ ଚାଲିଥିବ। ଭଗବାନଙ୍କର ମାୟା ଶକ୍ତିରେ ଏସବୁ କାର୍ଯ୍ୟ ହେଉଛି। ଏଇଭାବେ କୃଷ୍ଣଙ୍କର ସ୍ୱରୂପ, ଭଗବାନଙ୍କ ସ୍ୱରୂପ ହେଉଛି ଇଏ ସୃଷ୍ଟି ତତ୍ତ୍ୱ ନୁହଁ, ସିଏ ସୃଷ୍ଟି କରୁନାହାନ୍ତି, ସିଏ ଅଲଗା, ତାଙ୍କ ସ୍ୱରୂପ ତତ୍ତ୍ୱ ହେଉଛି ଅଲଗା, ତାଙ୍କ ମାୟା ଦ୍ୱାରା ଏସବୁ ସୃଷ୍ଟି ହେଉଛି। ଶକ୍ତି ଏବଂ ଶକ୍ତିମାନ ଅଭେଦ, ତେଣୁ ଶକ୍ତି ଶକ୍ତିମାନ ଅଭେଦ ଆମେ ଭାବୁଛେ ସିଏ କରୁଛନ୍ତି, କିନ୍ତୁ ପ୍ରକୃତରେ ତାଙ୍କର ଶକ୍ତି ଦ୍ୱାରା ହେଉଛି, ଭଗବାନ ନିଜେ ସେସବୁ କାର୍ଯ୍ୟ କରୁନାହାନ୍ତି। ତେଣୁ ଏଠି ସନାତନ ଗୋସ୍ୱାମୀ ନନୁ ତରି କଥଂ ସାଧାରଣ ଜନେଇ ଅସୌ ଗୁଣତ୍ରୟ ଭାଗ ଇବ ପ୍ରତ୍ୟତେ, ଲୋକମାନଙ୍କୁ କାହିଁକି ଯଦି କହିବେ, ଲୋକମାନେ ଭାବନ୍ତି ହଁ ସୃଷ୍ଟିକର୍ତ୍ତା ସେ କରୁଛନ୍ତି ନା, ତା'ର କାରଣ ହେଉଛି ଏଇଟା, ଏ ଉଦାହରଣଟି ଦେଲେ ଚକା ଭୋଁରେ ଯେମିତି ଖେଳୁଥିଲା ବେଳେ ଲାଗୁଥିବ ପୃଥିବୀ ଘୁରୁଛି, ବନ୍ଦ ହୋଇଗଲେ ମଧ୍ୟ ଲାଗିବ ପୃଥିବୀ ଘୁରୁଛି, କିନ୍ତୁ ପ୍ରକୃତରେ ପୃଥିବୀ ଘୁରୁନଥିବ। ସେଇଭଳି ଭାବରେ ଭଗବାନଙ୍କ ଶକ୍ତି ଦ୍ୱାରା ଏସବୁ କାର୍ଯ୍ୟ ହେଉଛି, ଏସବୁ ଜ୍ଞାନ ଉପଦେଶ ଦେଉଛନ୍ତି ଉଦ୍ଧବ ନନ୍ଦ ମହାରାଜକୁ, ଏଭଳି ଜ୍ଞାନ ଉପଦେଶ ଦେବେ ଯଦିଓ ନନ୍ଦ ମହାରାଜଙ୍କର ସାନ୍ତ୍ୱନା ହେବ ନାହିଁ, ପାଇବେ ନାହିଁ, ଅନ୍ତିମରେ ଏଇ ଶ୍ଳୋକ ଅଧ୍ୟାୟର ଅନ୍ତିମରେ କହିବେ ସେ କଥା, ନନ୍ଦ ମହାରାଜ ସାନ୍ତ୍ୱନା ପ୍ରାପ୍ତ ହେଲେ ନାହିଁ, ସିଏ କହୁଥିଲେ ଇଏ କହୁଥିଲେ, ସିଏ ଭାବୁଥିଲେ ଇଏ କହୁଥିଲେ, ସିଏ କହୁଥିବେ ଇଏ ଭାବୁଥିବେ, ସେଇଟା କେମିତି ହେଲା, ଏଇଟା କେମିତି ହେଲା, ଏମିତି ହେଇକି ରାତି ପାଇଗଲା, ରାତି ପାଇଗଲା, ନନ୍ଦ ସାନ୍ତ୍ୱନା ପାଇପାରିଲେ ନାହିଁ। କିନ୍ତୁ ତାପରେ ନନ୍ଦ ଯେଉଁ ରହିଲେ, ଉଦ୍ଧବ ରହିଲେ ସେଠି କତିଚିତ୍ ସମା ବୋଲି କୁହାଯାଇଛି, କେତେ ମାସ ରହିଲେ, କେତେ ମାସ କୁହାଗଲା ନାହିଁ, ଖାଲି କତିଚିତ୍ ସମା ବୋଲି କୁହାଗଲା। ତାକୁ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି 10-11 ମାସ ଏତିକି ରହିଥିଲେ ସିଏ। ଏଠି ରହି ସବୁ ଯେଉଁ ଭଗବାନଙ୍କର ହରିଦାସ ଶବ୍ଦ ସେଠି ଆସିବ, ହରିଦାସ ସମସ୍ତେ ସିଏ ନିଜେ ଆନନ୍ଦିତ ହେଲେ, ସମସ୍ତେ ମଧ୍ୟ ରମେୟା ମାସ ସମସ୍ତଙ୍କୁ ଆନନ୍ଦ କଲେ, ସମସ୍ତଙ୍କର କୃଷ୍ଣର ଉପସ୍ଥିତିକୁ ଅନୁଭବ କଲେ। ଭଗବାନ କଥା ଯଦି ଠିକ୍ ଭାବରେ କୁହାଯିବ, ଯେମିତି ଲାଗିବ ଏଇଠି ଭଗବାନ ଅଛନ୍ତି, ଭଗବାନ ଲୀଳା ଚାଲିଛି, ମୋତେ ସେଇଟା ଅନୁଭୂତ ହୁଏ ଯେତେବେଳେ ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କଥା କହନ୍ତି, ଏଭଳି କଥା କହିବେ ଯେମିତି ଲାଗିବ ସତରେ ଏଇ ଲୀଳାଟି ହେଉଛି ଏଇଠି ଭଗବାନ କଥା। ସେଇଭଳି ଭାବରେ ଜଣେ ଯଦି ଉପଯୁକ୍ତ କଥାକାର ଆସିବେ, ତାହେଲେ ଯେଉଁ କଥା କହିବେ ସେମିତି ଭଗବାନ ଲୀଳା, ଭଗବାନ ସେଠି ଉପସ୍ଥିତ ରହିଛନ୍ତି ନା, ଭଗବାନ କହିଲେ ନା ଆମ କିଷ୍ଟାମି ବୈକୁଣ୍ଠେ, ମୁଁ ବୈକୁଣ୍ଠରେ ନଥାଏ, ଯୋଗୀମାନଙ୍କର ହୃଦୟରେ ମଧ୍ୟ ନଥାଏ, ମଦ୍ଭକ୍ତା ଯତ୍ର ଗାଆନ୍ତି, ମୋର ଭକ୍ତ ଯେଉଁଠି ଗାଆନ୍ତି ମୁଁ ସେଇଠି ରହିଥାଏ, ଭଗବାନ ତାଙ୍କ ବାଣୀରେ ରହିଥାନ୍ତି, ଭଗବାନ ଏବଂ ତାଙ୍କ ବାଣୀ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଭଗବାନ କଥା ଯେତେବେଳେ ହେଉଛି ସେଠି ଭଗବାନ ଉପସ୍ଥିତ ରହୁଛନ୍ତି। ଉଦ୍ଧବ ସାଧାରଣ ବ୍ୟକ୍ତି ନୁହନ୍ତି, ବୁଦ୍ଧି ସପ୍ତମ, ବହୁତ ବୁଦ୍ଧିମାନ ସେ ଥିଲେ, ଏ ଭଗବାନଙ୍କ ଲୀଳା ସେ ବହୁତ ସୁନ୍ଦର ଗାନ କରନ୍ତି, ଆସିବ ଅନ୍ତିମରେ କହିବେ, ଗାନ କରିବେ, ନମସ୍କାର କରିକରି ଗାନ କରିବେ, ବ୍ରଜବାସୀମାନଙ୍କୁ ସମସ୍ତଙ୍କୁ ବିଶେଷ ଭାବରେ ଗୋପୀମାନଙ୍କୁ ପ୍ରଣାମ କରିବେ। ଇଏ ଯେଉଁ ଚିନ୍ତା ଥିଲା ଆଙ୍କର ଉଦ୍ଧବଙ୍କର, ଇଏ ଉଦ୍ଧବଙ୍କର ଯେଉଁ ରହିଥିଲା ଜ୍ଞାନ ଚାଲିଗଲା, ମାନେ ଚାଲିଗଲା। ଏଭଳି ଭାବରେ ଭଗବାନ ତାଙ୍କୁ ପ୍ରେରଣ କଲେ, ବହୁତ କଥା ରହିଛି ଆ ଭିତରେ। ତେବେ ଯେଉଁ ଇଏ ଉଦ୍ଧବ ସବୁ ଗାନ କଲେ ସୁନ୍ଦର ଭାବରେ ଭଗବାନଙ୍କ ଲୀଳାକୁ ସବୁ ଗାନ କଲେ, ସେମାନଙ୍କୁ ଶୁଣିକିରି ଭଗବାନ ଏଇଠି ଇଏ କରୁଥିଲେ, ସିଏ କରୁଥିଲେ, ସିଏ କରୁଥିଲେ, ସିଏ କରୁଥିଲେ, ସେଇଟାକୁ ସେ ଲେଖିଦେଲେ, ଗୀତ ରଖିଦେଲେ, ସୁନ୍ଦର ଭାବରେ ଗାନ କଲେ, 11 ମାସ ପାଖାପାଖି ବର୍ଷେ ପାଖାପାଖି ରହିଗଲେ, ଏସବୁ ଯେଉଁଠି ସେଉଠି ଲୀଳା ସବୁ ହେଉଥିଲା, ଯେଉଁଠି ଲୀଳା ହେଉଥିଲା ସେଇଠି ସେଇ ଲୀଳାକୁ ଗାନ କରୁଥିଲେ, ଏବଂ ସମସ୍ତ ପ୍ରଜାବାସୀମାନେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରୁଥିଲେ। ଭଗବାନ କଥା ଓ ଭଗବାନ ଭିତରେ ତଫାତ୍ ନାହିଁ, ଯଦି କଥାକାର ସେଇଭଳି ଭାବେ କଥା କହିବେ, ତାହେଲେ ଭଗବାନଙ୍କର ଉପସ୍ଥିତି ଅନ୍ୟମାନେ ଉପଲବ୍ଧି କରିବେ। ଜୟ ରାଧେ ଜୟ କୃଷ୍ଣ। జయ వృందావన శ్రీ గోవింద ఓకే నాథ କରୁଛନ୍ତି ଯୁଆଡ଼େ ଗଲେ ବ୍ରଜ ଚଉରାଅଶୀ କୋଶ ବ୍ରଜ ବ୍ରଜମଣ୍ଡଳ ବୃନ୍ଦାବନ ହେଉଛି ଷୋଳ କୋଶ ବ୍ରଜମଣ୍ଡଳ ହେଉଛି ଚଉରାଅଶୀ କୋଶ ସବୁଠି ଭଗବାନଙ୍କ ଲୀଳା ଚାଲିଛି ଭଗବାନ ଲୀଳା ହେଉଛି ନିତ୍ୟ ବର୍ତ୍ତମାନ କାଳରେ କୁହାଯାଏ ଭଗବାନଙ୍କୁ ଚାଲିଥିଲା 5000 ବର୍ଷ ଚାଲିଥିଲା ବର୍ତ୍ତମାନ ନାହିଁ ତା ନୁହଁ ବର୍ତ୍ତମାନ ମଧ୍ୟ ଚାଲିଛି ଗୋଟେ ରହିଛି ଜଣେ ଚୋର ଆସିଲେ ସେ ଶୁଣିଲେ ଭଗବାନଙ୍କ ଏଭଳି ଚୋର ସିଏ ଚୋରି କରୁଛି କେଉଁଠି ଧନ ଅଛି ଚୋରି କରିବ ସିଏ ଏଇ ଖୋଜି ତା ଦୈବକ୍ରମେ ତା'ର ଭାଗ୍ୟ ସୌଭାଗ୍ୟ ଉଦୟ ହେଲା ଆଜି ପଶିଗଲା କଥାକାର ପାଖରେ କଥା ଚାଲିଛି ଭଗବାନ କଥା ଏଭଳି ବର୍ଣ୍ଣନା ହେଉଛି ଭଗବାନଙ୍କ ରୂପ ବର୍ଣ୍ଣନା ହେଉଛି କସ୍ତୁରୀ ତିଳକଂ ଲଲାଟ ପଟାଳେ ବକ୍ଷସ୍ଥଳେ କୌଶୁଭମ ନାସାଗ୍ରେ ବର୍ମଗୁତିକମ୍ କରତଳେ ବେଣୁ କରେ କଙ୍କଣମ ସର୍ବାଙ୍ଗୈ ହରିଚନ୍ଦନମ ସୁଲଳିତ କଣ୍ଠେ ଚ ମୁକ୍ତାବଳି ଗୋପ ସ୍ତ୍ରୀ ପରିବେଷିତ ବିଜୟ ଦେ ଗୋପାଳ ଚୂଡ଼ାମଣି ଏଭଳି ଭାବରେ ଏଭଳି ଧନ ଅଛି ଧନ ଅଛି ଏଇଠି ଧନ ଅଛି ଆଉ ଏଇଠି ଯିବା ଚୋରି କରିବା ଏଇଠି ଆଉ ଛୋଟ ଛୋଟ ଚୋରି କାହିଁ କରିବା ଏକାଥରେ ଏଇଠି ଚୋରି କରିଦେବା କସ୍ତୁରୀ ତିଳକଂ କସ୍ତୁରୀ ପାଇବା ଏତେ ସହଜ ଜିନିଷ ନୁହଁ ଲଡ଼ାଟ ପଟାଳେ ବକ୍ଷସ୍ଥଳେ କୌସ୍ତୁଭମ ଗୋଟିଏ କୌସ୍ତୁଭ ବିକିଦେଲେ ତିନି ଜଗତର ଧନ ସମାନ ହେବ ନାହିଁ ଗୋଟିଏ କୌସ୍ତୁଭ ମଣିଷ ତ କିଛି ସମାନ ହୋଇପାରିବ ନାହିଁ ଏତେ ଧନୀ ଏତେ ରହିଛି ଧନ ତା ଦେହରେ କୌସ୍ତୁଭ ମଣି ଏ ଚିନ୍ତା କରି ଆରେ ଏଇଠୁ ସବୁ ରହିଛି ଆଉ କାହିଁକି ଏତେ ଘରେ ବୁଲିବି ଇଏ କରିବି କେଉଁଠି ଧରା ପଡ଼ିବି କେଉଁଠି ପୋଲିସ ଯିବି ଷ୍ଟେସନ ଯିବି ଏଇଭଳି ଭାବରେ କହିଲେ ଧରିଦେଲେ ତାକୁ କଥା ସରିଲା ପରେ କଥା କରିକି ଧରିଦେଲେ ଛୁରୀ ଦେଖାଇଲେ ହେଲେ କେଉଁଠି ଅଛି ତୋ ସେ କୃଷ୍ଣ କହ ମୁଁ ନହେଲେ ତା ଛୁରୀ ଛୁରୀ ଫେରିଦେବି ସେ ଧରିଲାଣି ଆରେ ମୁଁ ଶୁଣିଛି ଯାହା କହିଲା ତଥାପି ମୁଁ ଶୁଣିଛି ବୃନ୍ଦାବନରେ ସେ ଅଛନ୍ତି ବୋଲି ବୃନ୍ଦାବନ ପରିଚର୍ଯ୍ୟ ପାଦ ମେକ ନ ଗଛନ୍ତି ବୃନ୍ଦାବନରେ ସେ ସବୁବେଳେ ରହିଛନ୍ତି ତାକୁ ଛାଡ଼ିଦେଲେ ପଳେଇଲେ ବୃନ୍ଦାବନ ଯାଇ ପହଞ୍ଚିଗଲେ କେଉଁଠି ଅଛନ୍ତି ଖୋଜିଲେ କେଉଁଠି କେସି ଘାଟ ଏବାର ବୋଲେ ଏବାର ଦେଖେ କେସି ଘାଟେ ଏବାର ବଞ୍ଚି ବଟେ ସବୁଠେଇ ଦେଖୁଛନ୍ତି କେଉଁଠି କୃଷ୍ଣ କୃଷ୍ଣ ଅନ୍ୱେଷଣ କରୁଛନ୍ତି ଭଗବାନ ତାଙ୍କ ଯେତେବେଳେ ଆମେ ଭଗବାନଙ୍କୁ ଅନ୍ୱେଷଣ କରିବା ଭଗବାନ ବ୍ୟବସ୍ଥା କରିବେ ନିଜକୁ ପ୍ରକାଶ କରିବେ ସେ ଭଗବାନ ତେଣୁ ଭଗବାନ ପ୍ରକାଶିତ ହୋଇଗଲେ ତାଙ୍କ ଯେଉଁ ଶୁଭ ବର୍ଣ୍ଣନା କରାଯାଉଥିଲା କସ୍ତୁରୀ ତିଳକଂ ସେଇଭଳି ଭାବରେ ଭଗବାନ ଆବିର୍ଭାବ ହୋଇଗଲେ ସୁନ୍ଦର ରୂପରେ ପକ୍ଷରେ କୌସ୍ତୁଭ ରହିଛି ତେଣୁ ଏ ଚୋର ତା'ର ଚୋରି ପ୍ରବୃତ୍ତି ଚାଲିଗଲା ଚୋରି ପ୍ରବୃତ୍ତି ଚାଲି ଭଗବାନଙ୍କ ଏଇ ସୌନ୍ଦର୍ଯ୍ୟ ରହିଛି ଆଉ ଚୋର ଭାବଟା ଚାଲିଗଲା ଆଉ ରହିଲା ନାହିଁ ଭଗବାନ ଭକ୍ତରେ ପରିଣତ ହୋଇଗଲେ ତେଣୁ ଆମେ ସେଦିନ କହୁଥିଲୁ ଯିଏ ଯେଉଁ ସ୍ତରରେ ଅଛନ୍ତି ଚୋର ମଧ୍ୟ ଯଦି ଚୋରିରେ ଅନ୍ତିମ ସ୍ତରରେ ପହଞ୍ଚିବ ସେ ଭଗବାନ ପ୍ରାପ୍ତ ହେବ ଦେଖନ୍ତୁ ତା'ର ହେଉଛି ଉଦାହରଣ ଏଇଟା ଚୋର ଯେଉଁ ରହିଥିଲା ଚୋରି କରୁଥିଲା ଆଜି ଭଗବାନ ଦର୍ଶନ କରିଦେଲା ତା ଚୋରି ପ୍ରବୃତ୍ତି ଚାଲିଗଲା ଯିଏ ଯେଉଁ ସ୍ତରରେ ଅଛନ୍ତି ସେହି ସ୍ତରରେ ସେ ଭଗବାନ ପ୍ରାପ୍ତ ହୋଇପାରିବେ ତେଣୁ ଏ ଭଗବାନଙ୍କ ଲୀଳା ସବୁବେଳେ ଚାଲିଛି ତେଣୁ ଆଜି ବ୍ରଜବାସୀମାନେ ଯେଉଁ ରହିଲେ 10-11 ମାସ ଏଥିପାଇଁ ଏତେ ଆନନ୍ଦିତ ହୋଇଗଲେ ଯେଉଁ ନନ୍ଦ ଇଏ କ'ଣ କିଏ ଇଏ ଯେଉଁ ଆସିଲେ ମନ୍ତ୍ରୀ ବିଶ୍ୱନାଥ ପ୍ରବର ମନ୍ତ୍ରୀ ପ୍ରାଇମ୍ ମିନିଷ୍ଟର ସିଏ ଛୋଟିଆ ମନ୍ତ୍ରୀ ନୁହଁ ଗୋଟେ କ୍ୟାବିନେଟ୍ ମିନିଷ୍ଟର ବା ଅନେକ ମିନିଷ୍ଟର ଅଛନ୍ତି ରହିଲେ ଚଳିଯିବ ଏତେଦିନ ରହିଲେ ଚଳିଯିବ ନା ମୁଖ୍ୟମନ୍ତ୍ରୀ ପଳେଇ ଆସିଲେ ଦିନେ ଦୁଇ ଦିନ ପାଇଁ ଯିବା କଥା ସମ୍ବାଦ ଦେଇ ଫେରି ଆସିବା କଥା କି ରହିଗଲେ କତିଚିନ୍ ମାସନ 11 ମାସ 12 ବର୍ଷ ପାଖାପାଖି ବର୍ଷେ ରହିଗଲେ ଭଗବାନ ଲୀଳା ସିଏ ଶୁଣିକିରି ସିଏ ଆନନ୍ଦିତ ହେଉଛନ୍ତି ସିଏ ତାଙ୍କ ଜୀବନରେ ଯେତିକି ଅନୁଭୂତି ପାଇନଥିଲେ ଆଜି ତା'ଠାରୁ ଅଧିକ ଅନୁଭୂତି ପାଇଲେ ଅନ୍ତିମରେ ତାଙ୍କ କଥା ଆସିବ ଆଜି ନନ୍ଦ ମହାରାଜ ଯଶୋଦାଙ୍କୁ ଦେଖି ସେ ନିଜକୁ ଭାଗ୍ୟକୁ କ'ଣ ଭାଗ୍ୟକୁ ପ୍ରଶଂସା କରୁଛନ୍ତି, କେତେ ବଡ଼ ଭାଗ୍ୟ ମୁଁ ଏଭଳି ମହାନୁଭବଙ୍କ ଦେଖା ପାଇଲି, ତଥାପି ସେ ଜ୍ଞାନ ଉପଦେଶ ଦେଉଛନ୍ତି। ତେଣୁ ଏହିଭଳି ଭାବରେ ସିଏ ଆନନ୍ଦିତ ହେଲେ, ଅନ୍ୟମାନେ ମଧ୍ୟ ଆନନ୍ଦିତ ହେଲେ, ଯିଏ ଶୁଣିଲେ ତାଙ୍କ ପାଇଁ ରହିଲେ, କେହି ଭୁଲିଗଲେ କୃଷ୍ଣର ବିରହକୁ ଭୁଲିଗଲେ, କୃଷ୍ଣଙ୍କର ମିଳନ ଆସିଗଲା, କୃଷ୍ଣଙ୍କର ମିଳନ ଦଶା ବା ମିଳନ ଅନୁଭୂତି ଆସିଗଲା। ଭଗବାନଙ୍କ କଥା କହିଲା ମାନେ ଭଗବାନଙ୍କର ଅନୁଭୂତି ମିଳନ ହେଉଛି। ଏ ମହାମନ୍ତ୍ର ହେଉଛି କ'ଣ? ଏ ଭଗବାନ, ଭଗବାନ ନାମ ଜପ କରୁଛେ ମାନେ ଭଗବାନ ସେଠି ଉପସ୍ଥିତ ରହିଛନ୍ତି, ସ୍ୱୟଂ ଉପସ୍ଥିତ ରହିଛନ୍ତି। ବିରହ ଅନୁଭୂତି ଆମେ ପାଇବା ନାହିଁ, ବିରହ ଅନୁଭୂତି ଆସିବ ନାହିଁ, ବିରହ ଅନୁଭୂତି ଚାଲିଯିବ। ତେଣୁ ସେମାନେ ସବୁ ଭଗବାନଙ୍କର ଉପସ୍ଥିତି ଅନୁଭବ କଲେ ଉଦ୍ଧବ ସନ୍ଦେଶରେ ଯେଉଁ କହିଲେ, ସେଥିପାଇଁ ହରିଦାସ ବୋଲି ତାଙ୍କୁ କୁହାଗଲା। ତିନି ଜଣ ହରିଦାସ ଅଛନ୍ତି, ତାଙ୍କୁ ହରିଦାସ ଟାଇଟଲ ସେଇଥିପାଇଁ ଦିଆଗଲା। ଇଏ ପ୍ରକୃତ ହରିଦାସ, ଆମେ କିଏ ହରିଦାସ? ଆମେ ସକାଳୁ ଉଠିଲେ ଆମେ କ'ଣ ଶରୀର ବିଷୟ ଚିନ୍ତା କରି ଭୁଲି ପାରୁନେ, ଆମେ କିଏ ହରିଦାସ? ଇଏ ହରିଦାସ ପୂର୍ଣ୍ଣ ଭାବରେ କାୟ ମନ ବାକ୍ୟରେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ହରିଦାସ ଟାଇଟଲ ଦିଆଗଲା, ସୁଖଦେବ ଗୋସ୍ୱାମୀ ତାଙ୍କୁ ଟାଇଟଲ ଦେଲେ। ଇଏ ତାଙ୍କର କ'ଣ, ଇଏ ନୋବେଲ ପ୍ରାଇଜ, ନୋବେଲ ପ୍ରାଇଜ ବାପା ଦେଲେ, ଟାଇଟଲ ଦେଲେ ହରିଦାସ, ତିନି ଜଣଙ୍କୁ ଦେଲେ, ଅନ୍ୟ କାହାକୁ ଦେଲେ? ଏତେ ହରିଦାସ ରହିଛନ୍ତି, ବ୍ରହ୍ମାଙ୍କଠୁ ଆରମ୍ଭ କରି କେତେ ଦ୍ୱାଦଶ ମହାଜନ ରହିଛନ୍ତି, କେତେ କ'ଣ ରହିଛନ୍ତି, କେତେ ଭକ୍ତ ରହିଛନ୍ତି, କେତେ ଜଣ ଅଛନ୍ତି, କେତେ କଥା ରହିଛି। 108 କୁହାଯାଏ, 78 ଶତ, 108 ସ୍ତୁତି ଅଛନ୍ତି, 108 ଭକ୍ତ ଅଛନ୍ତି, ଆହୁରି ଅଧିକ ରହିଛନ୍ତି। କିନ୍ତୁ ସୁଖଦେବ ଗୋସ୍ୱାମୀ ଯେଉଁ ଦେଲେ, ଉପାଧି ଦେଲେ, ମେଡ଼ାଲ ଦେଲେ, ତିନି ଜଣଙ୍କୁ ଦେଲେ, ହରିଦାସ ଆମେ ଆସିବ ସେ କଥା, ହରିଦାସ ତିନି ଜଣ ହରିଦାସ ବୋଲି କହିଲେ। ଅନ୍ୟମାନଙ୍କୁ ହରିଦାସ ସମସ୍ତେ ହରିଦାସ, କିନ୍ତୁ ଟାଇଟଲ ଦେଲେ ହରିଦାସ, ସେମାନେ ଆମେ ବି ହରିଦାସ, ଆମେ ପାଦଶ୍ର ଦାସ, ଅମକ ଦାସ, ଅମକ ଦାସ, ଆମେ ସବୁ ହରିଦାସ। ଆମେ ଆଉ କାହା ନୁହଁ, ଆମେ କ'ଣ କାଳିଦାସ ନୁହଁ, ବା ଆମେ କ'ଣ ଗଣେଶ ଦାସ ନୁହଁ, ବ୍ରହ୍ମା ଦାସ ନୁହଁ, ବା ଶିବ ଦାସ ନୁହଁ, ଆମେ ହେଉଛି ହରିଦାସ, ସମସ୍ତେ ଆମେ ହରିଦାସ। କିନ୍ତୁ ତିନି ଜଣଙ୍କୁ ଦିଆଗଲା ହରିଦାସ, ଟାଇଟଲ ଦିଆଗଲା ହରିଦାସ ମୁଖ୍ୟ। ସେମାନେ ଏହି ତିନି ଜଣ ଭିତରେ ଯଦି କୁହାଯିବ କିଏ ଶ୍ରେଷ୍ଠ, ସେ ହେଉଛନ୍ତି ଗୋବର୍ଦ୍ଧନ ହରିଦାସ ବର୍ଜ୍ୟ, ବର୍ଜ୍ୟ ମାନେ ଶ୍ରେଷ୍ଠ। ଗୁରୁଦେବ କୃପାରୁ ଆମେ ମଧ୍ୟ ଆମେ ହରିଦାସ ବର୍ଜ୍ୟକୁ ପ୍ରାପ୍ତ ହେଇଛେ। ଏଠି ଏଠି ଗୋବର୍ଦ୍ଧନ ରହିଛନ୍ତି, ଏଠି ରାଧାକୁଣ୍ଡ ରହିଛନ୍ତି, ଶ୍ୟାମକୁଣ୍ଡ ରହିଛନ୍ତି, ଅଶୋକ ବାଟିକା ରହିଛନ୍ତି, ଏଠି ରଘୁନନ୍ଦନ ଧାମ ରହିଛନ୍ତି, ସବୁ ରହିଛନ୍ତି। ଯାହା ହଉ, ଏହିଭଳି ଭାବରେ ତାଙ୍କୁ ସବୁ ଜ୍ଞାନ ଉପଦେଶ ଦେଉଛନ୍ତି। ତାପରେ 42 ଶ୍ଳୋକରେ କହୁଛନ୍ତି ଯେ କ'ଣ, ଯୁବୟୋରେବ ନୈବାୟ ମାତ୍ମଜୋ ଭଗବାନ ହରିହି ସର୍ବେଷାମାତ୍ମଜୋ ହ୍ୟାତ୍ମା ପିତା ମାତା ସ ଈଶ୍ୱର। ଯୁବୟୋ ଆପଣ ଦୁଇ ଜଣ, ଯୁବୟୋ ଆପଣ ଦୁଇ ଜଣଙ୍କର ଏବ ନିଶ୍ଚିନ୍ତ ଭାବରେ, ନୟ ଏବ ଏବାୟ ମାତ୍ମାଜୋ ଭଗବାନ ହରି, ତାଙ୍କର ଯେଉଁ ଶୋକ ରହିଛି ସେ ଶୋକ ଦୂର କରିବା ପାଇଁ ଏଇସବୁ ଜ୍ଞାନ ଦେଉଛନ୍ତି, ଶୋକ ଦୂର କରିବା ପାଇଁ। ଯେ ଉଦ୍ଧବ ଚିନ୍ତା କରୁଛନ୍ତି, ଉଦ୍ଧବ ଫେଲ୍ ହେଇଗଲେ, ସେଠି ଫେଲ୍ ହେଇଗଲେ, ଉଦ୍ଧବ ପାସ୍ କରିପାରିଲେ ନାହିଁ, 30 ମାର୍କ ବି ଆଣିପାରିଲେ ନାହିଁ, 0 ମାର୍କ ଆଣିଲେ ଉଦ୍ଧବ। ଏତେ ଜ୍ଞାନ ଅନ୍ତିମରେ ଏସବୁ ଏଇ ଅଧ୍ୟାୟର ଅନ୍ତିମରେ କହିବେ ସେ କଥା, ନନ୍ଦ ମହାରାଜ ସାନ୍ତ୍ୱନା ପ୍ରାପ୍ତ ହେଇପାରିଲେ ନାହିଁ, ଭଗବାନ ବିରହରେ କ୍ରନ୍ଦନ କରୁଛନ୍ତି, ସେ କ'ଣ ସାନ୍ତ୍ୱନା? ସେଇଟା ତ ସାନ୍ତ୍ୱନା, ତାଙ୍କର କ୍ରନ୍ଦନ କରିବାଟା ହିଁ ତାଙ୍କର ଶ୍ରେୟ, ଆଉ ସେଇଟା କ୍ରନ୍ଦନ ବନ୍ଦ କରିବାଟା ଠିକ୍ ନୁହଁ, କ୍ରନ୍ଦନ କରିବାଟା ହିଁ ଭଲ। ଆମେ ସେଦିନ କହିଥିଲେ ଉଦ୍ଧବଙ୍କ ମନ ଖୁସି ଆନନ୍ଦ ଦେଖିକି ତାଙ୍କ କ୍ରନ୍ଦନ, ମନେ ମନେ ଭାବୁଛି ତୁମେ ଆହୁରି କ୍ରନ୍ଦନ କର, ଆହୁରି କ୍ରନ୍ଦନ କର, ଆହୁରି କ୍ରନ୍ଦନ କର, କ୍ରନ୍ଦନ ଶାନ୍ତ କରିବେ କ'ଣ? ଇଏ ସାଧାରଣ ଲୋକ ହେଇଛନ୍ତି, ପୁଅ ବିରହରେ କ୍ରନ୍ଦନ କରୁଛି, କରୋନାରେ ମୋ ପୁଅ ମରିଗଲା, ମୋ ପିତା ମରିଗଲା, ଆମ ଘର ସବୁ କ୍ରନ୍ଦନ କରୁଛନ୍ତି, ଆମେ ତାକୁ ସାନ୍ତ୍ୱନା ଦେବା। ଦେଖ, ଏ ଜୀବନ ଅସ୍ଥାୟୀ, ଏ ଶରୀର ଅସ୍ଥାୟୀ, କ୍ଷଣସ୍ଥାୟୀ, ବଂଶାସି ବିନ୍ନାନି ଯଥା ବିହାୟ ନବାନି ଗୃହାତି ନରୋପରାଣି ତଥା ଶରୀରାଣି ବିହାୟ ଜିନ୍ନାନି ଅନ୍ୟାନି ସଂଜାତି ନବାନି ଦେଇ, ଏଇଭଳି ଭାବରେ ଅନେକ ଜ୍ଞାନ ଉପଦେଶ ଦେଇପାରିବା, ତାଙ୍କର ଯେଉଁ ଶୋକକୁ ଦୂର କରିପାରିବା। କିନ୍ତୁ ଭଗବାନ ବିରହରେ ଶୋକ କରୁଛନ୍ତି, ତାଙ୍କର ଶୋକକୁ କ'ଣ ଦୂର କରିବା? କୁହାଯିବ ନନ୍ଦ ଯେତେ ଜ୍ଞାନ ଦେଲେ, ଐଶ୍ୱର୍ଯ୍ୟ ଜ୍ଞାନ ଦେଲେ, ନନ୍ଦ ମହାରାଜଙ୍କ ଶୋକ ଦୂର ହେଲା ନାହିଁ। ତେଣୁ ରାତି ପାଇଗଲା, ରାତି ପାଇଗଲା ମାନେ 7-8 ଘଣ୍ଟା, 8-10 ଘଣ୍ଟା କଥା ହେଇଥିବ, ରାତି 12 ଘଣ୍ଟା ନା, ଆସି ପହଞ୍ଚି ସନ୍ଧ୍ୟାବେଳେ ଆସି ପହଞ୍ଚିଥିଲେ, ସନ୍ଧ୍ୟାବେଳେ ଆସି ପହଞ୍ଚିଲେ, ପହଞ୍ଚିଲା ପରେ ତାଙ୍କୁ ସବୁ ତାଙ୍କୁ ସମ୍ମାନିତ କରାଗଲା, ତାଙ୍କୁ ସବୁ ଇଏ କରାଗଲା, ତାଙ୍କୁ ସୁନ୍ଦର ଖାଦ୍ୟ ସବୁ, ତାଙ୍କୁ ଟିକେ ବିଶ୍ରାମ ଦିଆଗଲା, ତାଙ୍କୁ ସବୁ ପାଦପଦ ସମ୍ମାନିତ ହେଲା, ତାଙ୍କୁ ଖାଦ୍ୟ ସବୁ ଖାଇଲେ, ଖାଇସାରିଲା ପରେ ବସିଲେ, ବସିଲା ପରେ କଥା ହେଲା, ଘଣ୍ଟା 2 ଘଣ୍ଟା ଗଲା ଏଇପରି ଭାବରେ। ଆଠ ଦଶ ଘଣ୍ଟା ପର୍ଯ୍ୟନ୍ତ ଚାଲିଛି କଥା, ଭଗବାନ କଥା କଥା, ଇଏ କହୁଛନ୍ତି ସିଏ ଭାବୁଛନ୍ତି, ସିଏ ଭାବୁଛନ୍ତି ଇଏ କହୁଛନ୍ତି, ଇଏ କହୁଛନ୍ତି ସିଏ ଭାବ, ଏଇଭଳି ଭାବରେ ଚାଲିଛି। କେତେ କଥା ଆସୁଛି, କେତେ କଥା ରହିଛି, ଭଦ୍ର ମନରେ ଭାବନା ରହିଛି, ସେସବୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। ଏଇଭଳି ଭାବେ ରାତି ପାଇଗଲା, ସକାଳ ହେଇଗଲା, ଉଦ୍ଧବ ଚୁପ୍ ହେଇଗଲା, ଆଉ କରିପାରିଲେ ସେ କହିଲେ ଆଉ ସାନ୍ତ୍ୱନା ଦେଇ ହେବ ନାହିଁ, ଛାଡ଼ ଯିବା ଅନ୍ୟ ଦେଖା, ନେକ୍ସଟ ଦେଖିବା। କାରଣ ଭଗବାନ କହିଥିଲେ, ପ୍ରଥମେ କହିଥିଲେ ପିତୌ ନ ପିତେମା ବହ, ମୋର ପିତାମାତାଙ୍କୁ ପ୍ରୀତି ପ୍ରଦାନ କର, ତାପରେ ଗୋପୀନା ମତ୍ ବିୟୋଗାଧି ମତ୍ ସନ୍ଦେଶ ବିମୋଚ୍ୟ, ତାପରେ ଗୋପୀମାନଙ୍କ କଥା ଚିନ୍ତା କରିବେ। ତେଣୁ ଗଲେ ତାପରେ ଯିବେ ଗୋପୀମାନଙ୍କୁ ଟ୍ରାଏ କରିବେ। ସେଥିରେ ଉଦ୍ଧବଙ୍କର ଯେଉଁ ଥିଲା ଜ୍ଞାନ ଥିଲା ସବୁ ଚାଲିଗଲା। ଏ ଜ୍ଞାନ ମାଧ୍ୟମରେ ଭଗବାନ ଜାଣିପାରିବା ନାହିଁ, ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ ଜାଣିପାରିବା ନାହିଁ, ଭକ୍ତି ମାଧ୍ୟମରେ ହିଁ ଭଗବାନ ଜାଣିବା। ଉଦ୍ଧବ ଗାନ କରିବେ, ଗୋପୀମାନଙ୍କର ମହାତ୍ମ୍ୟକୁ ସ୍ଥାପନ କରିବେ। ଏଇ ଦୁଇଟି ଅଧ୍ୟାୟରେ ଏଇଟାକୁ ସବୁଠୁ ଶ୍ରେଷ୍ଠ କଥା ରହିଛି ଭାଗବତମରେ, ଶ୍ରେଷ୍ଠ କଥା ଏଇ ଦୁଇଟି ଅଧ୍ୟାୟରେ। ଗୋପୀମାନେ ଯେଉଁ ଭଗବାନ କହିଲେ, ମହାପ୍ରଭୁଙ୍କର ଜୀବନୀ ହେଉଛି ସେଇଟା, ଚୈତନ୍ୟ ମହାପ୍ରଭୁଙ୍କ ଜୀବନୀ ହେଉଛି, ଯଦି ଚୈତନ୍ୟ ମହାପ୍ରଭୁଙ୍କ ଜୀବନୀ ଅନେକ କଥା ରହିଛି ଭଗବାନଙ୍କର, ମହାପ୍ରଭୁଙ୍କର। ସେହି ଯେଉଁ କୃଷ୍ଣ ରାଧାଙ୍କ ପ୍ରେମ, ସେ ନିଜେ ଆସ୍ୱାଦନ କରିବା ପାଇଁ ଆସିଲେ ଏବଂ ସିଏ ତାଙ୍କର ଜୀବନୀକୁ ଗୋଟିଏ ଶ୍ଳୋକରେ କୁହାଯିବ, ଜଣେ ଆଚାର୍ଯ୍ୟ କହିଛନ୍ତି। କ'ଣ ସେଇଟା? ନା ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ। ଭଗବାନ ଅନେକ ଅଛନ୍ତି, ଅଦ୍ୱୈତ ଅଚ୍ୟୁତ ମନାଦି ଅନନ୍ତ ରୂପ, ଭଗବାନଙ୍କର ଅନେକ ରୂପ ରହିଛି, ଅନେକ ବିସ୍ତାର ରହିଛି, କିନ୍ତୁ ବ୍ରଜେଶ ତନୟ, ବ୍ରଜରେଶ ନନ୍ଦ ମହାରାଜଙ୍କର ପୁତ୍ର, ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ୍, ତାଙ୍କର ଧାମ ହେଉଛି ବୃନ୍ଦାବନ ଧାମ, ଅନେକ ଧାମ ରହିଛି କିନ୍ତୁ ବୃନ୍ଦାବନ ଧାମ ହେଉଛି ତାଙ୍କର ଶ୍ରେଷ୍ଠ। ସେଇଭଳି ଭଗବାନ ଯେଉଁଭଳି ଭାବରେ ଶ୍ରେଷ୍ଠ, ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ଶ୍ରେଷ୍ଠ। ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା, ବହୁତ ପ୍ରକାର ଉପାସନା କରୁଛନ୍ତି, କିଏ କେଉଁଭଳି ଭାବରେ ଉପାସନା କରୁଛନ୍ତି ଭଗବାନଙ୍କୁ, କିନ୍ତୁ ରମ୍ୟା ସୁନ୍ଦର ଉପାସନା କାହାର, ବ୍ରଜବଧୂ ବର୍ଗୀଣ ଯାହା କଳ୍ପିତା, ଅତି ସୁନ୍ଦର ଉପାସନା। ବ୍ରଜବଧୂମାନେ ଯେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ, ଏଭଳି ଆରାଧନା କେହି କରିନାହାନ୍ତି। ରମ୍ୟା କାଚିତ ଉପାସନା ବ୍ରଜବଧୂ ବର୍ଗୀଣ ଯାହା କଳ୍ପିତା, ଶ୍ରୀମଦ୍ ଭାଗବତମ୍ ପ୍ରମାଣମ ଅମଳମ୍, ମହାପ୍ରଭୁଙ୍କର ଜୀବନ ହେଉଛି ଏଇଟା, ଶ୍ରୀମଦ୍ ଭାଗବତମ୍ ଯେତେ ପ୍ରମାଣ ରହିଛି ସେଇଥିପାଇଁ ଅତ୍ର ଶବ୍ଦ ବ୍ୟବହାର କରାଗଲା, ତିନିଥର କୁହାଗଲା, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ ଅତ୍ର ଅତ୍ର ଅତ୍ର, ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ନାନ୍ୟତ୍ର ନାନ୍ୟତ୍ର ନାନ୍ୟତ୍ର, ଏଇଠି ହିଁ ବାସ୍ତବସ୍ତୁ ପାଇବା, ଏଇଠି ହିଁ ଏହି ଶାସ୍ତ୍ରରେ ଆମେ ଭଗବାନ ବନ୍ଦୀ କରିବା, ଅନ୍ୟ କୌଣସି ଶାସ୍ତ୍ର ପଢ଼ିକି ବନ୍ଦୀ କରିପାରିବା ନାହିଁ, ଏଇଠି ହିଁ ସବୁ କିଛି ଆମେ ପାଇବା। ଅତ୍ର 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 ତିନିଥର କୁହାଗଲା ଭାଗବତ ଶାସ୍ତ୍ରର, ଏଭଳି ମହାତ୍ମା ରହିଛି। ତେଣୁ ଇଏ ଯେଉଁ ଭଗବାନ, ସେଇଭଳି ଭାବରେ ଶ୍ରୀମଦ୍ ଭାଗବତ ପ୍ରମାଣମ ଅମଳମ୍, ଯେତେ ପ୍ରମାଣ ରହିଛି ଶ୍ରୁତି ଶାସ୍ତ୍ର ମଧ୍ୟ ପ୍ରମାଣ, କିନ୍ତୁ ତା ଭିତରେ ପ୍ରମାଣ ଶ୍ରେଷ୍ଠ ହେଉଛି ଶ୍ରୀମଦ୍ ଭାଗବତମ୍, ଏଥିରେ କୌଣସି ମଳ ନାହିଁ। ଭାଗବତମ ଅନ୍ତିମରେ ସେ କଥା କହିବେ, ଦ୍ୱାଦଶ ସ୍କନ୍ଧରେ ସୁତ ଗୋସ୍ୱାମୀ କହିବେ, ଶ୍ରୀମଦ୍ ଭାଗବତମ୍ ପୁରାଣମ୍ ଅମଳମ୍, ଅମଳ ପୁରାଣ, ଅମଳ ପୁରାଣ କହିଲେ ଏଥିରେ କୌଣସି ସତ୍ୱ ରଜ ତମ ଏ ତିନି ଗୁଣର ପ୍ରଭାବ ନାହିଁ। ଅନ୍ୟ ପୁରାଣ ରହିଛି, ଛଅଟି ପୁରାଣ ସତ୍ୟଗୁଣର, ଛଅଟି ପୁରାଣ ରଜଗୁଣର, ଛଅଟି ପୁରାଣ ତମ ଗୁଣର, କିନ୍ତୁ ଇଏ ଭାଗବତ ପୁରାଣ ଏଭଳି, ଏଥିରେ କୌଣସି ଗୁଣର ପ୍ରଭାବ ନାହିଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ ପ୍ରଥମେ କହିଲେ ତ୍ରୈଗୁଣିଆ ବିଷୟ ବେଦା, ବେଦରେ ତିନି ଗୁଣ ବିଷୟରେ କୁହାଯାଇଛି, ନିସ୍ତ୍ରୟୀ ଗୁଣ ଭବାର୍ଜୁନ, ତ୍ରିଗୁଣରୁ ଉର୍ଦ୍ଧକୁ ଯାଅ, ଏହି ତ୍ରିଗୁଣରୁ ଉର୍ଦ୍ଧ ରହିଛି ଭାଗବତ ବସ୍ତୁ। ତେଣୁ ଇଏ ହେଉଛି ପ୍ରମାଣ, ଅମଳ ପ୍ରମାଣ, ଏଇଟା ଅମଳ ପ୍ରମାଣ। ଚୈତନ୍ୟ ମହାପ୍ରଭୁର ମତବିଦମ୍, ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ମତ, ମତ ତତ୍ରାଧରଣ ପର, ଆଉ ଆମର ଅନ୍ୟ କିଛି ଅଧିକ ଆମର ଦରକାର ନାହିଁ, ଆମେ ଆଉ କାହାକୁ ଆଦର କରିବୁ ନାହିଁ, ଆଉ କିଛି ବସ୍ତୁ ଆମେ ଗ୍ରହଣ କରିବୁ ନାହିଁ, ମହାପ୍ରଭୁଙ୍କୁ ଆମେ ପ୍ରାପ୍ତ ହୋଇଯାଇଛୁ, ଆଉ କିଛି ଶ୍ରେଷ୍ଠ ବସ୍ତୁ ପ୍ରାପ୍ତ ହୋଇଯାଇଛେ। ମହାପ୍ରଭୁ ନମ ମହାପ୍ରଦାନ ବୋଲି କୁହାଗଲା, କୃଷ୍ଣ ଯେଉଁ ପ୍ରଦାନ କରିନଥିଲେ, ଇଏ ଆସିଲେ ସେଇଟା ପ୍ରଦାନ କଲେ, କୃଷ୍ଣ ପ୍ରେମ, ନମ ମହାପ୍ରଦାନ ଆୟ କୃଷ୍ଣ ପ୍ରେମ ପ୍ରଦାୟତେ, କୃଷ୍ଣ ପ୍ରେମ କ'ଣ କୃଷ୍ଣ ଦେଇନଥିଲେ କି? କୃଷ୍ଣ ଦେଇନଥିଲେ, କାରଣ ସିଏ ନିଜେ ଜାଣିନଥିଲେ ସେ କୃଷ୍ଣ ପ୍ରେମ କିଭଳି। ଶ୍ରୀରାଧାୟା ପ୍ରଣୟ ମହିମା କିଦୃଶଙ୍ଗ ବା ନୈବା, ଭଗବାନ ନିଜେ ଜାଣିନଥିଲେ ସେ ପ୍ରେମ କିଭଳି ଭାବରେ। ତେଣୁ ସେ କିଭଳି ଦେବେ? ଚୈତନ୍ୟ ମହାପ୍ରଭୁ ଦେଇଛନ୍ତି ସେ ପ୍ରେମ, କୃଷ୍ଣ ପ୍ରେମ, ରାଧାକୃଷ୍ଣ ତତ୍ତ୍ୱ ମହାପ୍ରଭୁ ନ ଆସିଥିଲେ କେହି ଜାଣିପାରିନଥାନ୍ତେ, କେହି ଜାଣିପାରିନଥାନ୍ତେ। ସେ କ'ଣ ସେଇଟା ରହିଛି, ରାଧାର ମହିମା କିଏ ଜାଣେ କିଏ। ସେ ଗୋଟେ ଗୀତ ଅଛି, ଜଗତ ଜାଣନ୍ତି କିଏ, ଯଦି ଗୌର ନା ହୋଇତେ ତମେ କିଏ ହୋଇତେ, ଗୌରାଙ୍ଗ ମହାପ୍ରଭୁ ନ ଆସିଥିଲେ କ'ଣ ହୋଇଥାନ୍ତେ, କିଏ ଜାଣିଥାନ୍ତା ଏସବୁ କଥା। କେତେ ଆମେ ଭାଗ୍ୟ ଦେଖ, ଗୌରାଙ୍ଗ ମହାପ୍ରଭୁଙ୍କ ଧାରାରେ ଆମେ ଆସିଛେ, ଗୌରାଙ୍ଗ ମହାପ୍ରଭୁ ଧାରାରେ। ଏ ଧାରାରେ ମଧ୍ୟ ବହୁତ 13 ଅପସମ୍ପ୍ରଦାୟ ଥିଲା 150 ବର୍ଷ ତଳେ, ବର୍ତ୍ତମାନ କେତେ ନ ହୋଇଥିବ ଚିନ୍ତା ଚିନ୍ତା କର। ଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁଙ୍କର 150 ବର୍ଷ ପରେ ଚୈତନ୍ୟ ଚରିତ୍ରାମୃତ ଆସିଥିଲା, ପ୍ରକାଶ ପାଇଥିଲେ। ସେହି ସମୟରେ 13 ଅପସମ୍ପ୍ରଦାୟ ଥିଲେ, ବର୍ତ୍ତମାନ 350 ବର୍ଷ ହୋଇଗଲାଣି, ପୁଣି ଅଧିକା ହୋଇଗଲାଣି। କେତେ ପ୍ରକାର ଅପସମ୍ପ୍ରଦାୟ ନ ହୋଇଥିବ ହିସାବ କର। କିନ୍ତୁ ଆମେ ଯେଉଁ ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ଆସିଛେ, ପ୍ରକୃତ ଧାରା ଯେଉଁ ରହିଛି, ଯେଉଁ ମୂଳଧାରା ମୂଳଧାରା ରହିଛି, କେତେ ଭାଗ୍ୟବାନ ଆମେ। ସେଥିପାଇଁ କୁହାଗଲା ନମ ମହାପ୍ରଦାନ୍ୟ, କୃଷ୍ଣ ପ୍ରେମ ପ୍ରଦାୟତେ, ସେହି କୃଷ୍ଣ ପ୍ରେମ ଦେଉଛନ୍ତି। ଏ ତତ୍ତ୍ୱ ଆଉ କେହି ଜାଣିନଥିଲେ। ଆମେ ଶ୍ରୀଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି, ମହାପ୍ରଭୁଙ୍କୁ ଆସିବା ପୂର୍ବରୁ 2.5 ରସ ଭିତରେ ସମସ୍ତେ ସୀମିତ ଥିଲେ, ଆଉ କିଛି ଅଧିକ ଜାଣିନଥିଲେ। ତା ଉପରେ ଅଧିକ ରସ ରହିଛି, 2.5 ରସ ଭକ୍ତି କହିଲେ 2.5 ରସ, ଶାନ୍ତ ଦାସ୍ୟ ଏବଂ ସଖ୍ୟର ହେଉଛି ସମ୍ଭ୍ରମ ସଖ୍ୟ, ବିଶ୍ରମ ସଖ୍ୟ ନୁହଁ। 2.5 ରସ ଥିଲା, ଆଉ କେହି ଜାଣିନଥିଲେ ଅନ୍ୟ କିଛି ରସ। ମହାପ୍ରଭୁ ଆସି ପ୍ରଦାନ କଲେ ଉନ୍ନତ ଉଜ୍ଜଳ ରସା, ଉନ୍ନତ ଉଜ୍ଜଳ ରସ, ସୁଭକ୍ତି ଶ୍ରିୟମ ଶୃଙ୍ଗାର ରସ ପର୍ଯ୍ୟନ୍ତ ପ୍ରଦାନ କରିଦେଲେ। ଏସବୁ ରାଧାର ମହିମା କିଏ ଜଣେଇଥାନ୍ତା, ଯେହେତୁ ଗୌରାଙ୍ଗ ମହାପ୍ରଭୁ ନ ଆସିଥାନ୍ତେ। ଇଏ ମହାପ୍ରଭୁଙ୍କର କରୁଣା, ଅଦ୍ଭୁତ ପ୍ରାଧାନ୍ୟ, ସିଏ ଅଦ୍ଭୁତ ଉଦାହର, ଅଦ୍ଭୁତ 3 ଅଦ୍ଭୁତ ଶବ୍ଦ ଲାଗିଛି ତାଙ୍କ ପାଖରେ। ପ୍ରେମ ପୁରୁଷୋତ୍ତମ, ସିଏ ପ୍ରେମକୁ ପ୍ରଦାନ କରିଛନ୍ତି, ନିଜେ ଆସ୍ୱାଦନ କରିଛନ୍ତି ଏବଂ ପ୍ରଦାନ କରିଛନ୍ତି, କୌଣସି ବାଛ ବିଚାର କରିନାହାନ୍ତି। ଉତ୍ତମ ଅଧମ କିଛି ନା ବାଛିଲ, ଯାଚିଏ ଦିଲେ କୋଳ, କହେ ପ୍ରେମାନନ୍ଦ ଏମାନ ଗୌରାଙ୍ଗ ହୃଦୟ ଧରିଆ ବୋଲ। ତେଣୁ ଇଏ ଗୌରାଙ୍ଗ ମହାପ୍ରଭୁଙ୍କ ଧାରାରେ ଆମେ ଆସିଛେ, କେତେ ଭାଗ୍ୟ ଆମର। କିନ୍ତୁ ଏଭଳି ହସ୍ପିଟାଲ ପାଇକି ଯଦି ଆମେ ଟ୍ରିଟମେଣ୍ଟ ନ ହେବା, ଆଉ କ'ଣ କାହାକୁ କୁହାଯିବ, ଆଉ କିଏ ବଡ଼ ସବୁଠାରୁ ହତଭାଗ୍ୟ କିଏ ହେବ, ଅଧିକ ହତଭାଗ୍ୟ ହେବ। ଏଇସବୁ ଚିକିତ୍ସା ମହା କ'ଣ ଅଗଦରାଜ, ସବୁଠାରୁ ଶ୍ରେଷ୍ଠ ଔଷଧ ବର୍ତ୍ତମାନ ଅଛି ଏଇଠି ଦିଆଯାଉଛି ହସ୍ପିଟାଲରେ। ଆମେ ଏଇଠି ଆସିକିରି ଯଦି ଆମେ ଏଇଠି ବଞ୍ଚିତ ହେଲେ, ଆମଠାରୁ କିଏ ବଡ଼ ଭାଗ୍ୟହୀନ କିଏ ଅଛନ୍ତି, ଆଉ ଦୁର୍ଭାଗ୍ୟ ଆମଠାରୁ କିଏ ଅଧିକ ଅଛି। ଏତେ ଭାଗ୍ୟ ଆମକୁ ଦିଆଯାଇଛି, ଆମେ ସେଇଟା ଗ୍ରହଣ କରିବା ନାହିଁ। ତେଣୁ ଆମଠାରୁ ଆଉ କିଏ ଅତ୍ୟନ୍ତ ଭାଗ୍ୟହୀନ, ଆଉ କେହି ନାହାନ୍ତି, ଆମେ ସବୁଠାରୁ ଅତ୍ୟନ୍ତ ଭାଗ୍ୟହୀନ, ଅଭାଗା ଆମେ ହେଉଛୁ। ଏଇଭଳି ଭାବରେ ବ୍ୟବସ୍ଥା କରାଯାଇଛି ଆମ ପାଇଁ। ଯାହା ହେଉ, ଏଇଭଳି ଭାବରେ କହୁଛନ୍ତି, ଯୁବୟୋଗରେ ହେବ, ତୁମେ ଦୁଇ ଜଣଙ୍କର ନହିବ, ତାଙ୍କର ଐଶ୍ୱର୍ଯ୍ୟଟାକୁ ଶିଥିଳତା କରିବା ପାଇଁ, ଶିଥିଳ କରିବା ପାଇଁ ସେ ଭଗବାନ, ତାଙ୍କର ସରି ମାଧୁର୍ଯ୍ୟଟାକୁ ଶିଥିଳ କରିବା ପାଇଁ, ସେ ମୋର ପୁଅ, ସେ ଭଗବାନ ନୁହଁ, ସେ ହେଉଛି ମୋର ପୁଅ। ଆମେ ତ କହିଚାରିଛେ ଅଗସ୍ତ ଋଷି ଭଳି ପାନ କରିଦେଇଥିଲେ, ଐଶ୍ୱର୍ଯ୍ୟକୁ ପାନ କରି, ତଥାପି ଆହୁରି କହୁଛନ୍ତି, ଆହୁରି ଚେଷ୍ଟା କରୁଛନ୍ତି, ଆହୁରି ଚେଷ୍ଟା କରୁଛନ୍ତି। କିଛି ତାଙ୍କର ଶୋକ କମିବ, କିନ୍ତୁ ଶୋକ କମିବ କ'ଣ, ବଢି ବଢ଼ିକା ଚାଲିଲା। ଇଏ ଏଭଳି ଶୋକ, ସେ ଯେଉଁ କଥା ଜ୍ଞାନ ଉପଦେଶ ଦେବେ, ତାଙ୍କର ଜ୍ଞାନ ଶୋକ କମିବା ପରେ ବଢ଼ିବ 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 ବଢ଼ିବ। ଆମେ କହୁଥିଲୁ ସେଦିନ, କହିଲେ ଉଦ୍ଧବ, ମୁଁ ଭାବୁଛି ଏଇଟା ସବୁ ଭାଗବତର ନାହିଁ, ଏସବୁ ଆଚାର୍ଯ୍ୟମାନେ ଟୀକା କଥା ରହିଛି, ଏ ଭାଗବତର ଏସବୁ କେତେ କଥା କୁହାଯାଇ ନାହିଁ। ଭାଗବତ ଯଦି କୁହାଯିବ ତାହେଲେ ତ ବହୁତ କଥା ଆସିଯିବ, 18,000 ଶ୍ଳୋକରେ ସରିପାରିବ ନାହିଁ, 7 ସରିପାରିବନି କଥା, ଗୋଟିଏ କଥାକୁ ସରିଲା, ଗୋଟିଏ ଲୀଳାକୁ ବର୍ଣ୍ଣନା କରିଲେ 7 ଚାଲିଯିବ ଗୋଟିଏ ଲୀଳା। ପ୍ରତି ମୁହୂର୍ତ୍ତରେ କ'ଣ ସବୁ ତାଙ୍କର ଚିନ୍ତାଧାରା ଅଛି, କ'ଣ ସେ ଚିନ୍ତା କଲେ, ସିଏ କ'ଣ ଚିନ୍ତା କଲା, ସିଏ କ'ଣ ଚିନ୍ତା କଲା, ସିଏ କ'ଣ ଚିନ୍ତା କଲା, ଏଇଭଳି ଭାବରେ ଯଦି ଆରମ୍ଭ କରାଯିବ, ଗୋଟିଏ ଲୀଳାକୁ ବର୍ଣ୍ଣନା କରିବେ 7 ଚାଲିଯିବ। ଆମର ଶ୍ରୀଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇ ଗୋଟିଏ ଲୀଳାକୁ, ଗୋଟିଏ ଶ୍ଳୋକକୁ ବର୍ଣ୍ଣନା କଲେ 3 ଧରିକିରି। ତେଣୁ ଆମେ ଶ୍ରୀଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି, ନନ୍ଦ ମହାରାଜ କହୁଥିଲେ, ନନ୍ଦ ମହାରାଜ ଭାବନା ଏଇଟା କହିନାହାନ୍ତି, ଭାଗବତ ନାହିଁ, ଏସବୁ ଆଚାର୍ଯ୍ୟମାନେ ଟୀକାରେ ସବୁ କହିଛନ୍ତି। ନନ୍ଦ ମହାରାଜ ହେଉଛି, ଉଦ୍ଧବ ମୁଁ ଭାବୁଥିଲି ପ୍ରକୃତ ତୁମେ ବହୁତ ବିଦ୍ୱାନ ବ୍ୟକ୍ତି, ମୁଁ ଶୁଣିଥିଲି ତୁମେ ବୃହସ୍ପତିଙ୍କଟା ପଢ଼ିଥିଲ ନା କ'ଣ ବୋଧେ, ଆଉ ପ୍ରକୃତରେ ମୁଁ ଦେଖିଲି ତୁମେ ପ୍ରକୃତରେ ମାନେ କ'ଣ ଗୋଟେ କ'ଣ ମୂର୍ଖଟାରୁ ଆହୁରି ତଳକୁ, କ'ଣ ହେଲା କି ମୁଁ କ'ଣ କିଛି ଭୁଲ ହେଲା, ଗ୍ରାମାଟିକାଲ ମିଷ୍ଟେକ୍ ହେଲା ନା କିଛି ଜ୍ଞାନ ଭୁଲ ହେଇଗଲା ନା କ'ଣ, କିଛି କହିଲି, କିଛି ଶାସ୍ତ୍ର ବିରୁଦ୍ଧ କଥା କହିଲି, ନା ଦେଖ, ମୁଁ ଭାବୁଥିଲି ମୋର ପୁଅ ସାଧାରଣ ପୁଅ ବୋଲି, ତା ବିରୁଦ୍ଧ ତାର ବିୟୋଗରେ ମୁଁ କ୍ରନ୍ଦନ କରୁଥିଲି, ଶୋକ କରୁଥିଲି, ଆଜି ତମେ ବତେଇଦେଲ ସିଏ ଭଗବାନ, ସାଧାରଣ ପୁଅ ପୁତ୍ର ନୁହଁ, ସେ ଭଗବାନ। ଆଉ ବର୍ତ୍ତମାନ ମୁଁ ଜାଣିଲି ମୋର ଭଗବାନ ଭରେଇଦେଲି, ଆଉ ମୋର ଶୋକ ଦୂର ହବ ନା ବଢ଼ିବ ଶୋକ? ଏଭଳିଆ ସେ କଥା ଅଛି। ତେଣୁ ଯାହା ବି ହଉ, ଏଠି ସେ ଚେଷ୍ଟା କରୁଛନ୍ତି, ଜ୍ଞାନ ଉପଦେଶ ଦେଉଛନ୍ତି, ଭଗବାନ ମୋତେ ଦେଇଥାଇ ପାରନ୍ତି, ଏସବୁ କହିବ, ଭଗବାନ ସବୁ କଥା ଜାଣନ୍ତି। ତେଣୁ ସେ ଯୁବୟରେ ହେବ ନଇବ କେମ ତମ ଦୁଇ ଜଣଙ୍କର ସିଏ ପୁତ୍ର ଆଉ ଅନ୍ୟମାନଙ୍କ ନୁହଁ, ତାହା ନୁହଁ, ନଏବ ଅୟମ ଆତ୍ମଜ ଭଗବାନ ହରି, ସିଏ ତମର ଯେ ଖାଲି ଆତ୍ମଜ, ତମର ଯେ ଖାଲି ପୁତ୍ର, ତାହା ନୁହଁ, ନା ଆଉ କାହାର ପୁତ୍ର, ନା ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ହରି। ତାଙ୍କର ମଧ୍ୟ ଅନ୍ୟମାନେ ଚାହିଁଲେ ତାଙ୍କୁ ପୁତ୍ର ରୂପେ ଗ୍ରହଣ କରିପାରିବେ, ଭଗବାନ ସେ ସମସ୍ତଙ୍କର ଜୀବର ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, କାହାର କେଉଁ ସମ୍ବନ୍ଧ ରହିଛି, ନିତ୍ୟ ସମ୍ବନ୍ଧ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ, ମମି ବାଂଶ ଜୀବ ଲୋକେ ଜୀବଭୂତ ସନାତନ, ଆମେ ଭଗବାନ ଯେଉଁ ଅଂଶ ଏବେ ହେଲେ ତା ନୁହଁ, ସନାତନ ଯେଉଁ ନିତ୍ୟ ପୁରାଣ ପ୍ରଥମେ ସେଇଟା କୁହାଗଲା, ଯେଉଁ କ'ଣ ନିତ୍ୟ ଶାଶ୍ୱତ, ଏସବୁ ଅଲଗା ଛାଡ଼, ଏ ଯେଉଁ ସନାତନ କରି ସବୁବେଳେ ପାଇଁ, ସନାତନ ନୁହଁ, ଏମିତି ନୁହଁ ଆମେ ଆଗରୁ ନଥିଲେ ବା ଭବିଷ୍ୟତ ରହିବା ନାହିଁ ବର୍ତ୍ତମାନ ହୋଇଗଲେ, ନା। ସେଥିପାଇଁ ଭଗବତ ଗୀତାରେ ପ୍ରଥମ ଜ୍ଞାନ ଦେଲେ ଭଗବାନ ଏଇଟା, ସନାତନ ଆମେ ହେଉଛୁ ସନାତନ। କ'ଣ ସେ ଶ୍ଳୋକ, ନାଇବା ନମେ ନେମେ ଜନାଧିପା, ନ ଚାହିଁବ ନ ଭବିଷ୍ୟ ଆମେ ସର୍ବେ ବା ମତାପରମ। ହେ ଅର୍ଜୁନ, ଏମିତି କେତେବେଳେ ସମୟ ନଥିଲା, ଯେତେବେଳେ ତମେ ନଥିଲ କି ମୁଁ ନଥିଲି କି ରାଜାମାନେ ନଥିଲେ, ଏ ପ୍ରଥମେ ଜ୍ଞାନ ଦେଲେ ଭଗବତ ଗୀତାର ଆରମ୍ଭ ଜ୍ଞାନ ଏଇଟା। ଯେତେବେଳେ ଶିଷ୍ୟ ଗ୍ରହଣ କଲେ ସେତେବେଳେ କହିଲେ, ଭଗବାନ କହିଲେ, ତାକୁ ଟିକେ କାନ ମୋଡ଼ି ଦେଇକି କହିଲେ, ଆରେ ମୂର୍ଖ, ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞାବାଦାସ ଭାଷସେ କଥାଶ ନ କଥା ଶୁଷ ନାନୁଶୋଚ ପଣ୍ଡିତା, ନତ୍ୟବାହଂ ଯାତୁ ନାସଂ ନତ୍ୱ ନେମେ ଜନାଧିପା, ନ ଚୈବ ନ ଭବିଷ୍ୟାମ ସର୍ବେ ମତ ପରମ। ଆରେ ମୂର୍ଖ, ତୁ ବହୁତ ବିଦ୍ୱାନ ଭଳି କଥା କହୁଛୁ, ଏମିତି କେତେବେଳେ ସମୟ ଥିଲା କହିପାରିବୁ, ଯେତେବେଳେ ମୁଁ ନଥିଲି କି ତୁ ନଥିଲୁ କି ଏମାନେ ନଥିଲେ, ବା ଏମିତି କେତେବେଳେ ସମୟ ଆସିବ ନା ଯେତେବେଳେ ଆମେ ରହିବା ନାହିଁ, ଦେହି ନ। ତାପରେ ଏଇ ଶ୍ଳୋକଟି କହିଲେ, ଆମେ ଏ ଶରୀରଠାରୁ ଅଲଗା, ଭଗବାନ ନୁହଁ, ଭଗବାନ ଭଗବାନ ଦେହ ଆଉ ଦେହ ଭିତରେ ଭଗବାନ ତଫାତ ନାହିଁ, ଭଗବାନ ତତ୍ତ୍ୱ ସିଏ ହେଉଛନ୍ତି, କ'ଣ ସିଏ ହେଉଛନ୍ତି, କ'ଣ ଦିବ୍ୟ, ଭଗବାନ ହେଉଛି ଦିବ୍ୟ। ଯେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ 1965 ମସିହାରେ ଯାଇଥିଲେ, ସେତେବେଳେ ତାଙ୍କର ଭଗବତ ଗୀତା ଉପରେ ସେ ଗୋଟେ ଭାଷ୍ୟ ଦେଇଥିଲେ, କିନ୍ତୁ ତାଙ୍କର ପତ୍ନୀ ସେଟାକୁ ବିକି ଦେଇକିରି ଚା କିଣି ଦେଇକି ବିକି ଦେଇଥିଲେ। ତେଣୁ ପ୍ରଭୁପାଦ ମହାରାଜ କହିଲେ, ଭଗବାନ ଲାଇଫ ପ୍ରଭୁପାଦ ଲାଇଫ ହିଷ୍ଟ୍ରି ପଢ଼ିଲେ ଜାଣିବେ ଏଇଟା, ପ୍ରଭୁ କହିଥିଲେ, ୟୁ ଚା ପିଇବ ନହେଲେ ମୋତେ କେଉଁଟା ତୁମେ ଗ୍ରହଣ କରିବ, ଟିଅର୍ ମିଅ। ସେ କହିଲେ, ମୁଁ ତମକୁ ଛାଡ଼ିଦେଇପାରିବି, ଚା ଛାଡ଼ିପାରିବି ନାହିଁ, ନା ଠିକ୍ ଅଛି, କହି ବାତ ନାହିଁ, ଛାଡ଼ିଲେ ଭଗବାନ ପ୍ରଭୁପାଦ ଭଗବାନ ବ୍ୟବସ୍ଥାରେ ଏସବୁ ହେଇଛି। ପ୍ରଭୁପାଦ ଯଦି ଆଜି ଇସ୍କନ ସଂସ୍ଥା ସ୍ଥାପନ କରିନଥାନ୍ତେ, ଆମେ ସେଇ ମାୟାବାଦୀ ସଂସ୍ଥାରେ ରହିଥାନ୍ତେ, ଚିଲମ ଟାଣିକିରି ଆଉ ମାୟାବାଦୀ ସଂସ୍ଥାରେ ରହିଥାନ୍ତେ, ଚିଲମ ଟାଣିଥାନ୍ତେ। ତେଣୁ ପ୍ରଭୁପାଦ ଯେଉଁ ଗଲେ ସେହି ସମୟରେ ଭଗବତ ଗୀତା ନେଇଥିଲେ, ଆମର ଇସ୍କନ ଭାରତବର୍ଷ ଜଣେ ପ୍ରଧାନମନ୍ତ୍ରୀ କ'ଣ ରାଷ୍ଟ୍ରପତି ଥିଲେ, ବହୁତ ଦାର୍ଶନିକ, ଡକ୍ଟର ରାଧାକୃଷ୍ଣନ, ଭଗବତ ଗୀତା ଇଂରାଜୀରେ ସେ ଲେଖିଥିଲେ, ଭାଷ୍ୟ ଦେଇଥିଲେ, ସେଇଟାକୁ ନେଇ ଯାଇଥିଲେ, ଯେତେବେଳେ କ୍ଲାସ୍ ଦେଉଥିଲେ ସେଇ ଗୀତା ଉପରେ ପଢ଼ିଥିଲେ, ପଢ଼ିକି କ୍ଲାସ୍ ଦେଉଥିଲେ। କିନ୍ତୁ ସେ ଗୀତାରେ ଲେଖା ହେଇଛି ନବମଧ୍ୟାୟ 34 ଶ୍ଳୋକରେ ଯେଉଁ କୁହାଯାଇଛି, ମନ୍ମନା ଭବ ମଦ ଭକ୍ତୋ ମଦ ଜାଜି ମାଂ ନମସ୍କୁରୁ, ମୋତେ ପ୍ରଣାମ କର, ସେଥିରେ ସେ ଦେଇଛନ୍ତି ଭାଷ୍ୟ। ମାଁ କହିଲେ କୃଷ୍ଣଙ୍କୁ ନୁହଁ, କୃଷ୍ଣଙ୍କୁ ନୁହଁ, ତାଙ୍କ ଭିତରେ ଯେଉଁ ଆତ୍ମା ରହିଛନ୍ତି ତାଙ୍କୁ ପ୍ରଣାମ କରିବା ପାଇଁ ସେ କହୁଛନ୍ତି, ଇଏ ହେଉଛି ମାୟାବାଦ। ଭଗବାନ ଭଗବାନଙ୍କ ଭିତରେ କି ଦେହ ଦେହି ଭିତରେ ଆମର ତଫାତ ରହିଛି, ଭଗବାନ ତଫାତ ରହିଛି, ଭଗବାନ ଦେହ ଆଉ ଦେହି ଭିତରେ କି ତଫାତ ରହିଛି ଭଗବାନଙ୍କର, କିଏ ଜାଣିବ ସେ ତତ୍ତ୍ୱ। ତେଣୁ ଇଏ ଯେଉଁ କ'ଣ ଆମେ ଭଗବାନଙ୍କର ନିତ୍ୟ ସମ୍ବନ୍ଧ, ତମର ଯେ ଭଗବାନଙ୍କ ସହିତ ସମ୍ବନ୍ଧ ଅଛି ତାହା ନୁହଁ, ସମସ୍ତଙ୍କର ଭଗବାନଙ୍କ ସହିତ ସମ୍ବନ୍ଧ ଅଛି, ସବୁ ଯେତେ ଜୀବ ଅଛନ୍ତି ସମସ୍ତେ ଭଗବାନଙ୍କର ଅଂଶ, ମମିମାଂସ ଜୀବ ଲୋକ ଜୀବ ବହୁତ ସନାତନ, ତେଣୁ କିଏ ଭଗବାନ ସହିତ ପିତୃ ସମ୍ବନ୍ଧରେ ବାତ୍ସଲ୍ୟ ସମ୍ବନ୍ଧ ରହିଛି ସେ ତାକୁ ଭାବେ ଏ ମୋର ପୁତ୍ର, ଖାଲି ତୁମର ଯେ ପୁତ୍ର ତାହା ନୁହଁ, ସେ ସମସ୍ତଙ୍କ ପୁତ୍ର ହୋଇପାରନ୍ତି। ଯୁବୟୁ ଭଗବାନ ହରି, ସିଏ ହରି କାହିଁକି କହିଲେ, ଆଚାର୍ଯ୍ୟ ଟୀକାରେ ପଡ଼ିଲେ ଜାଣିବା କାହିଁକି ହରି କହିଲେ ଏଠି ହରି। ହରିର ଆମର ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି, ଅନେକ ଅର୍ଥ ରହିଛି କିନ୍ତୁ ମୁଖ୍ୟ ହେଉଛି ଦୁଇଟି, ସର୍ବ ଅମଙ୍ଗଳ ସେ ହରନ୍ତି, ସେ ସମସ୍ତ ଅମଙ୍ଗଳ ହରନ୍ତି ଏବଂ ପ୍ରେମ ଦିଆ ହରେ ମନ, ପ୍ରେମ ଦେଇକି ସମସ୍ତ ମନକୁ ହରଣ କରିନିଅନ୍ତି ସେ ହରି ସିଏ। ତେଣୁ ବାତ୍ସଲ୍ୟ ଭାବରେ ଯିଏ ତାଙ୍କ ସହିତ ସମ୍ବନ୍ଧିତ ହେବ ତାଙ୍କ ସମସ୍ତ ଅମଙ୍ଗଳକୁ ସେ ଦୂର କରିବେ, ତୁମର ମଧ୍ୟ ଯେଉଁ ଦୁଃଖ ରହିଛି ସେ ଦୁଃଖକୁ ମଧ୍ୟ ସେ ଦୂର କରିବ ହରି ସିଏ। ସନାତନ ଗୋସ୍ୱାମୀ କହିଛନ୍ତି ଆପଣ ଯଦି ଭାଗବତର ଶ୍ଳୋକ ଭିତରେ ପ୍ରବେଶ କରିବେ ଆପଣ ମଧ୍ୟ ନିଜେ ଜଣେ ଟୀକାକାର ହୋଇଯିବେ। ହରି ଶବ୍ଦ ଏହିଭଳି ଭାବରେ ହେଇପାରେ, ଅନେକ ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଯେତିକି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଏତିକି ନୁହଁ ଯେ ଏତିକି ସରିଗଲା ଆଉ ନାହିଁ, ଆହୁରି ଆଚାର୍ଯ୍ୟମାନେ ଆସିବେ ଆହୁରି ମଧ୍ୟ ସବୁ କହିବେ। ମୁଁ ଯେତେବେଳେ ପଢ଼ୁଥିଲି ଚୈତନ୍ୟ ଚରିତ୍ରାମୃତ ଚୈତନ୍ୟ ଭାଗବତ ଏତେ ସବୁ ବର୍ଣ୍ଣନା କରାଯାଇଥିଲା, ବ୍ୟାସ ସବୁ କହିବେ ବ୍ୟାସ କହିବେ ବ୍ୟାସ କହିବେ ଏସବୁ କରନା, ମୁଁ କାହିଁ କହିବେ ମାନେ କ'ଣ, ଏ ତ କୁହା ସରିଛି ନା, ଇଏ ଅନନ୍ତ ବସ୍ତୁ ସରିବ ନାହିଁ, ଏତିକି ବହି ଅଛି ଏତିକି ଟୀକାକାର ଅଛନ୍ତି ଏତିକି ଆଚାର୍ଯ୍ୟମାନେ ଅଛନ୍ତି ଏତିକି ମହାରାଜମାନେ ଅଛନ୍ତି ଏତିକି କହିଯାଇଛନ୍ତି ସରିଗଲା ନା, ତା ଭିତରେ ପଶିଲେ ପଶିଲେ ସରିବ ନାହିଁ, ଅନନ୍ତ ବସ୍ତୁ ରହିଛି ଅନନ୍ତ ବସ୍ତୁ ରହିଛି। ଆପଣ ତା ଭିତରେ ପ୍ରବେଶ କଲେ ଆପଣ ମଧ୍ୟ ଜଣେ ଟୀକାକାର ହୋଇଯାଇପାରିବେ, ସନାତନ ଗୋସ୍ୱାମୀ ଆପଣଙ୍କୁ ସେ ଶକ୍ତି ପ୍ରଦାନ କରିଛନ୍ତି, ଆପଣ ମଧ୍ୟ ଜଣେ ଟୀକାକାର ହୋଇଯାଇପାରିବେ। ତେଣୁ ହରି ଶବ୍ଦ ଏଭଳି ହୋଇପାରେ, ତୁମର ଅମଙ୍ଗଳକୁ ସେ ଦୂର କରିଦେବ, ଯେଉଁ କ୍ରନ୍ଦନ କରୁ ସେଇଟା ମଧ୍ୟ ଦୂର କରିଦେବ, ସମସ୍ତଙ୍କର ସେ ଅମଙ୍ଗଳ ଦୂର କରନ୍ତି, ତୁମର ଚିନ୍ତା କରିବାର ନାହିଁ, ଏଭଳି ଭାବରେ ସେ କହିଥାଇପାରନ୍ତି ହରି ଶବ୍ଦ। ଆମେ ଦେଖିବା ଆଚାର୍ଯ୍ୟମାନେ କ'ଣ କହିଛନ୍ତି, ଆମେ ତ ଏତେ ଲେଖିନୁ ସବୁକିଛି। ଯାହା ବି ହେଉ, ସର୍ବେଶାମ ଆତ୍ମଜୋ ଆତ୍ମା, ସର୍ବେଶାମ ଆତ୍ମଜୋ, ଖାଲି ଯୁବୟୁ ଆତ୍ମଜ ତା ନୁହଁ, ଖାଲି ତୁମ ଦୁଇ ଜଣଙ୍କର ସେ ଆତ୍ମଜ, ଆତ୍ମାରୁ ଜନ୍ମ ହେଇଛନ୍ତି ଆତ୍ମଜ, ପୁତ୍ର ପୁତ୍ର ପିତା ପୁତ୍ରର ଏକ୍ସଟେନ୍ସନ୍ ବୋଲି କୁହାଯାଏ। ତେଣୁ ତୁମର ଯେ ତୁମେ ଦୁଇ ଜଣଙ୍କର ସେ ପୁତ୍ର ତା ନୁହଁ, ସେ ସମସ୍ତଙ୍କର ପୁତ୍ର, ସର୍ବେଶାମ ଆତ୍ମଜୋ, ଯେତେ ଜୀବ ଅଛନ୍ତି ସମସ୍ତଙ୍କର ସେ ଆତ୍ମଜ ହେଇପାରିବେ, ସର୍ବେଶାମ ଆତ୍ମଜୋ ଆତ୍ମା ସମସ୍ତଙ୍କର ସେ ଆତ୍ମା, ପିତା ମାତା ସ ଈଶ୍ୱର, କାହାର ସେ ମଧ୍ୟ ପିତା କାହାର ସେ ମଧ୍ୟ ମାତା କାହାର ସେ ହେଉଛନ୍ତି ଈଶ୍ୱର, ନିୟନ୍ତ୍ରଣକାରୀ ସିଏ ସବୁକିଛି ସେ ନିୟନ୍ତ୍ରଣ କରୁଛନ୍ତି। ତେଣୁ ଏଠି ଟୀକାରେ କ'ଣ କୁହାଯାଇଛି କିଛି 42 ନା ସିଦ୍ଧସ୍ୱାମୀଙ୍କ କିଞ୍ଚ, ପୁଣି କ'ଣ କହୁଛନ୍ତି ନା ମୋହ ନିବୃତ ହେ, ଏଇସବୁ କହୁଛନ୍ତି କ'ଣ ତାଙ୍କର ମୋହକୁ ଦୂର କରିବା ପାଇଁ, ପିତୃ ପୁତ୍ର ମୋହ ଯେଉଁ ରହିଛି ଏ ପୁତ୍ର ମୋହଟା ଭଲ, ଏ ମୋହ ଏ ଭୌତିକ ମୋହ ନୁହଁ। ଭଗବତ ଗୀତାରେ ଅର୍ଜୁନ ଜ୍ଞାନ ପାଇକି କହିଲେ ପ୍ରଭୁ ମୋର ନଷ୍ଟ ମୋହ, ମୋର ମୋହ ନଷ୍ଟ ହେଲା, ଭୌତିକ ଜଗତ ପ୍ରତି ଯେଉଁ ମୋହ ରହିଥିଲା ସେଇଟା ଦୂର ହେଲା, କିନ୍ତୁ ଭଗବାନ ପ୍ରତି ଯେଉଁ ମୋହ ଅଛି ସେଇଟା କ'ଣ ଦୂର ହେବ ନା କ'ଣ, ସେ ମୋହ ଆହୁରି ଅଧିକ ହେବ, ମୋହରୁ ଅଧିକରୁ ଅଧିକ ହେବ। ତେଣୁ ଯାହା ହଉ, ଏଇ ଯେଉଁ କ୍ରନ୍ଦନ କରୁଛନ୍ତି ଯେଉଁ ମୋହ ରହିଛି ସେଇ ନିବୃତ୍ତ କରିବା ପାଇଁ ଇଏ ବର୍ତ୍ତମାନ ଚେଷ୍ଟା କରୁଛନ୍ତି, ଉଦ୍ଧବ ଚେଷ୍ଟା କରୁଛନ୍ତି, ତାକୁ ନିବୃତ୍ତ କରିପାରିବେ ନାହିଁ, ଭଗବାନ ପ୍ରତି ଯେଉଁ ମୋହ ରହିଛି, ମୋହ ନିଗୁଢ଼ ଗୋଟେ ଶ୍ଳୋକ ଅଛନ୍ତି ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ସେଇଟା କହିଛନ୍ତି, ତାବତ୍ ମୋହ, ସେତିଦିନ ପର୍ଯ୍ୟନ୍ତ ସେଇଟା ମୋହ ରହିବ, କେତେଦିନ ପର୍ଯ୍ୟନ୍ତ ଯାବତ୍ ନତେ ଜନା, ଯେତେଦିନ ପର୍ଯ୍ୟନ୍ତ ସିଏ ଆପଣଙ୍କର ଜନ ବା ଆପଣ ତାଙ୍କର ଜନ ହେଇନାହାନ୍ତି, ତାବତ୍ ଆଙ୍ଗ୍ରି ନିଗୁଡ଼ୋ 14 ଅଧ୍ୟାୟରେ ଏଇଟା ଦଶମ ସ୍କନ୍ଧ 14 ଅଧ୍ୟାୟରେ କ'ଣ ସେ ଶ୍ଳୋକ କହୁଛନ୍ତି ଯେ ତାବତ୍ ରାଗାଦେହ ସ୍ତେନା, ଆମର ରାଗ ରହିଛି ରାଗ ଦ୍ୱେଷ ଦୁଇଟି ଜିନିଷ ରହିଛି, ରାଗ ଦ୍ୱେଷ ଗୋଟାଏ ପ୍ରତି ଆମେ ଚାହୁଁନେ ଏଇଟା ମୋର ଦରକାର ନାହିଁ ଏଇଟା ମୋର ଏଇଟା ଦରକାର, ରାଗ ଦ୍ୱେଷ ସମସ୍ତଙ୍କ ରାଗ ଦୋଷ ରହିଛି, ଭୌତିକ ଜଗତରେ ଦ୍ୱନ୍ଦ୍ୱମୟ ଜଗତ ନା, ଗୋଟେ ପ୍ରତି ରାଗ ରହିଲେ ଗୋଟେ ପ୍ରତି ଦୋଷ ରହିବ, ଦୋଷ ଅଛି ମାନେ ଗୋଟେ ପ୍ରତି ରାଗ ରହିଛି, ଏଥିରୁ ଆମେ ମୁକ୍ତ ହେଇନାହିଁ। କିନ୍ତୁ ତାବତ୍ ରାଗାଦେହ ସ୍ତେନା, ଏ ଯେଉଁ ରାଗ ବା ଆସକ୍ତି, ରାଗ କହିଲେ ଆସକ୍ତି, ଏ ଯେଉଁ ଆସକ୍ତି ସେତିକି ଦିନ ପର୍ଯ୍ୟନ୍ତ ଗୋଟେ ଚୋର ଆମର ସେଇଟା ଚୋର ହେଇକି ରହିବ, ସ୍ତେନା କିଛି ଦିନ ପର୍ଯ୍ୟନ୍ତ, ତାବତ୍ କାରା ଗୃହ ଗୃହମ, ସେତିଦିନ ପର୍ଯ୍ୟନ୍ତ ଗୃହ ଗୃହସ୍ଥ ବହୁତ ରହିଛନ୍ତି, ଭକ୍ତମାନେ ଆମର ଗୃହସ୍ଥମାନେ ମଧ୍ୟ ରହିଛନ୍ତି, କଂଗ୍ରିଗେସନ୍ ଆମେ କହୁଛେ ଗୃହସ୍ଥ, କିନ୍ତୁ ସେଇଟା ତାବତ୍ କାରାଗୃହ ସେତିକି ଦିନ ପର୍ଯ୍ୟନ୍ତ ସେଇଟା କାରାଗୃହ ହେଇକି ରହିବ। ପ୍ରହ୍ଲାଦ ମହାରାଜ କହିଲେ ହିତାତ୍ମ ପାତମ ଗୃହ ମନ୍ଦକୂପମ, ଗୃହକୁ ସେ ଅନ୍ଧକୂପ ସହିତ ତୁଳନା କଲେ। ଏଠି ବ୍ରହ୍ମା କହୁଛନ୍ତି ସେଠି ଗୃହ ହେଉଛି କାରାଗୃହ, କାରାଗୃହ ଆଉ ଗୃହ ଭିତରେ କ'ଣ ତଫାତ୍? ଆମେ ସେଇଠି ଖାଇବା ପିଇବା ଦେଉଛନ୍ତି, ସବୁ ଦେଉଛନ୍ତି, ଏଠି ଦେଉଛନ୍ତି, ଆଉ ଗୃହରେ ମଧ୍ୟ ଖାଇବା ପିଇବା କରୁଛେ, ଆଉ କ'ଣ ତଫାତ୍ ରହିଲା? କାରାଗୃହ ଆଉ ଗୃହ ଭିତରେ ତଫାତ୍ କ'ଣ ରହିଲା? ତାବତ୍ କାରାଗୃହ ଗୃହମ କେବେ ପର୍ଯ୍ୟନ୍ତ? ନା ତାବତ୍ ମୋହ ଅଙ୍ଘ୍ରି ନିଗୁଡ଼ ମୋହ ଶବ୍ଦରେ ଆସିଲା ଏଇଟା। ମୋହ ଗୋଟେ ବନ୍ଧନ, ମୋହ ଗୋଟେ ବନ୍ଧନ, ଅଙ୍ଘ୍ରି ପାଦରେ ବାନ୍ଧି ନିଗୁଡ଼ ଗୋଟେ ଜଞ୍ଜିର ହେଇଗଲା, ବନ୍ଧା ହେଇଗଲା ସିଏ, ତାବତ୍ ସେତେଦିନ ପର୍ଯ୍ୟନ୍ତ ରହିବ ସେଇଟା। କେତେ ଦିନ ପର୍ଯ୍ୟନ୍ତ? ନା ଯାବତ୍ କୃଷ୍ଣ ନତି ଜନା, ହେ କୃଷ୍ଣ ତମେ ତାଙ୍କର ଯେତେ ଦିନ ପର୍ଯ୍ୟନ୍ତ ଜନ ହେଇନାହ, ତମେ ନିଜ ଲୋକ ହେଇନାହ, ସେତେଦିନ ପର୍ଯ୍ୟନ୍ତ ଏଇଟା ହବ। କିନ୍ତୁ ତାଙ୍କର ଯେତେବେଳେ ତମେ ନିଜ ଜନ ହେଇଯିବ, ତାଙ୍କର ସେ କ'ଣ ରାଗ ଆଉ ସ୍ଥେନ ହେବ ନାହିଁ। ରାଗ ତାର ବହୁତ ସାହାଯ୍ୟ କରିବ, ବହୁତ ତାଙ୍କୁ ବନ୍ଧୁ ହେଇଯିବ, ତାଙ୍କ ଚୋର ନୁହଁ, ତାଙ୍କୁ ବନ୍ଧୁ ହିସାବରେ ସାହାଯ୍ୟ କରିବ। ସେଇଭଳି ଭାବରେ ଗୃହଟା ତାଙ୍କର କାରାଗୃହ ହେବ ନାହିଁ, ସେଇଟା ମନ୍ଦିର। ଘରେ କ'ଣ ରହିଛି? ଗୋଟେ ମନ୍ଦିର, ଘରଟା ମଧ୍ୟ ଗୋଟେ ମନ୍ଦିର ହେଇଯିବ, କାରାଗୃହ ଗୃହ। ତାବତ୍ ମୋହ ଅଙ୍ଘ୍ରି ନିଗୁଡ଼, ସେ ମୋହ ଯେଉଁ ରହିଛି ଏଇଟା ତାଙ୍କୁ ତାଙ୍କୁ ଆହୁରି ଉନ୍ନତି ସ୍ୱରୂପ ନେଇଯିବ। ଭଗବାନ ଆପଣ ସେ ପ୍ରାପ୍ତ ହେଇଯିବ, ସିଏ ଆପଣ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ମୋହ ଭୌତିକ ମୋହ ରହିଛି, ଅର୍ଜୁନ କହିଲେ ମୋର ମୋହ ଦୂର ହେଲା। ଯଦି ଆମେ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେଇଯିବା ବା ଭୌତିକ ଏଇ ଯେଉଁ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି, ଏ ଜ୍ଞାନ ଯଦି ପ୍ରାପ୍ତ ହେବା ଠିକ୍ ଭାବରେ, ତାହେଲେ ଆମର ମୋହ ଦୂର ହେଇଯିବ। ମୋହ ଦୂର ହେଲେ କ'ଣ ହବ? ନା ମୋହ ଦୂର ହେଲେ ହଁ ଆମେ ସ୍ମୃତି ଫେରିପାଇବା। ଏ ଭାଗବତ ଏ ଶାସ୍ତ୍ରରେ ଏଇ ତିନୋଟି ତତ୍ତ୍ୱ ରହିଛି। ପ୍ରଥମ ହେଉଛି ସମ୍ବନ୍ଧ, ସମ୍ବନ୍ଧ ଆମେ ସ୍ମୃତି, ଆମେ ଭୁଲି ଯାଇଛୁ ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି, ସେଇଟା ଭୁଲି ଯାଇଛେ। ତେଣୁ ସେଇ ସମ୍ବନ୍ଧ ଜ୍ଞାନଟି ଆସିବ, ସମ୍ବନ୍ଧ ଜ୍ଞାନ, ଆମ ଭଗବାନଙ୍କ ସହିତ ଏଇ ସମ୍ବନ୍ଧ ରହିଛି, ଏ ଜ୍ଞାନ ଆମର ଆସିନାହିଁ ଏପର୍ଯ୍ୟନ୍ତ। ତେଣୁ ମୋହ ଦୂର ହେଲେ କ'ଣ ହବ? ନା ସ୍ମୃତି ଲବ୍ଧା ତତ୍ପ୍ରସାଦ ଚିତ୍ତସ୍ମି କଥା ସନ୍ଦେହ, ଆଉ କୌଣସି ସନ୍ଦେହ ରହିବ ନାହିଁ। କରିସିଏ ବଚନମ ତବ, ଭଗବାନ ଯାହା କହିବେ ସେଇଟା କରିବା ଆମେ। ଭଗବାନ କହିଲେ ସର୍ବଧର୍ମ ପରିତ୍ୟଜ, ଆମେ ସବୁ ତ୍ୟାଗ କରିପାରିବା, ସେ ପର୍ଯ୍ୟନ୍ତ ନ ତ୍ୟାଗ କରିପାରିବା ନାହିଁ। ତେଣୁ ଏଇ କେବଳ ଯେ ତମର ରହିଛନ୍ତି ତାହା ନୁହଁ, ସର୍ବେଶାମ ଆତ୍ମ, ସମସ୍ତଙ୍କର ସେ ଆତ୍ମଜ, ଆତ୍ମା ପିତା ମାତା ସହ ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଆଉ କ'ଣ ସେ କରୋନାକୁ ନିୟନ୍ତ୍ରଣ କରୁନାହାନ୍ତି? କରୋନାର ସେ ନିୟନ୍ତ୍ରଣ ନୁହଁ, କରୋନା ନିୟନ୍ତ୍ରଣ କିନ୍ତୁ ଆଉ ଜଣେ କିଏ? ଈଶ୍ୱର ମାନେ ସମସ୍ତ ଈଶ୍ୱର ପରମ କୃଷ୍ଣ ପରମ ଈଶ୍ୱର, ସିଏ ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି, ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଭଗବାନ ଇଚ୍ଛାରେ ଏଇଟା ହେଉଛି, କରୋନା ଯେଉଁ ହେଇଛି ଭଗବାନ ଇଚ୍ଛାରେ ହେଇଛି, ନିୟନ୍ତ୍ରଣକାରୀ ସିଏ, ସେ ନିୟନ୍ତ୍ରଣ କରିଛନ୍ତି, ସେହି ଅନୁସାରେ କରିବେ। ଗୋଟିଏ ଇଞ୍ଚ ଏପଟ ସେପଟ ହେଇପାରିବ ନାହିଁ ଭଗବାନଙ୍କ ଇଚ୍ଛା ଅନୁସାରେ, ଇଚ୍ଛାରୁ ଅଲଗା କିଛି ହେଇପାରିବ ନାହିଁ। ତେଣୁ ସନାତନ ଗୋଷ୍ଠୀ ମୁଁ ଲେଖିନି, ଯାହା ବି ହଉ, ଏଇଭଳି ଭାବରେ ଯେଉଁ ରହିଛି ଇଏ ଶ୍ଳୋକରେ ରହିଛି ଯୁବୟୁ, ଏଥିରେ ସବୁ ବିଷ୍ଣୁ ଚକ୍ର ଠାକୁର ଲେଖିଛନ୍ତି କ'ଣ ନା, ସର୍ବଜଗତକର୍ତ୍ତା ଶ୍ରୀ ପରମେଶ୍ୱର କୃଷ୍ଣ ପୁତ୍ରାଦି ଭାବନା ଓ ସୁଖ ଦୁଃଖାଦି ଭାବନା କରା ଉଚିତ ନୁହେଁ। ସେଇଟାକୁ ଗୋଟେ କ'ଣ ଯେଉଁ ଦେଇଛି ଐଶ୍ୱର୍ଯ୍ୟ ଜ୍ଞାନଟିକୁ ଦେଉଛନ୍ତି, ତମେ ସୁଖ ଦୁଃଖ ପୁତ୍ର ଭାବନା ଏସବୁ କରିବା ଠିକ୍ ନୁହଁ। ଏ ସେ ଭଗବାନ, ସିଏ ସିଏ କାହାର ପୁତ୍ର? ତାଙ୍କର ପୁତ୍ର ଆମେ ସମସ୍ତେ, ସିଏ କାହାର ପୁତ୍ର? ଇଏ ଐଶ୍ୱର୍ଯ୍ୟ ଜ୍ଞାନ ସେ ଦେଉଛନ୍ତି। ପରମେଶ୍ୱର ହିଁ କୃଷ୍ଣ ହେଉଛନ୍ତି, ସିଏ ମଧ୍ୟ ଆମର ପୁତ୍ର ହେଇପାରିବେ ସମସ୍ତଙ୍କର। ଯଦି ନନ୍ଦ ମହାରାଜ କହିବେ ନା ସିଏ ମୋର ପୁତ୍ର, ତେବେ ତାହେଲେ ଶୁଣ ତତ୍ତ୍ୱ, ଏଇ ଏଇ ତତ୍ତ୍ୱଟାକୁ ଦେଉଛନ୍ତି। ଶୁଣ, ସେ କେବଳ ତୁମର ତତ୍ତ୍ୱ ତା ତୁମର ପୁତ୍ର ତା ନୁହେଁ, ସମସ୍ତଙ୍କ ସମସ୍ତଙ୍କ ପୁତ୍ର ଏ ଭଗବତ ଜ୍ଞାନ ପ୍ରଦାନ କରୁଛନ୍ତି। ଯେଉଁମାନେ ତାଙ୍କୁ ସେଇଭଳି ଭାବରେ ଜ୍ଞାନ କରିବେ, ଯଦ୍ ବାବୁ ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବ୍ରହ୍ମା ସେ ଶ୍ଳୋକଟି କହିଛନ୍ତି, କହିଲେ କ'ଣ ସୁତେକ୍ଷିତ ପ୍ରଥମ ଯଦ୍ ଧିଆ ତନୁଗାୟ ବିଭା ତତ୍ତ୍ ବାବୁ ପ୍ରଣୟ ସେ ସଦୁନ ଗ୍ରହାୟ ତ୍ୱଂ ଭକ୍ତିଯୋଗ ପରିଭାବିତ। ଆପଣ ପ୍ରଭୁ ଭକ୍ତିଯୋଗରେ ତାଙ୍କ ସହିତ ସେହିଭଳି ଭାବେ ଲୀଳା କରନ୍ତି, ଭକ୍ତିଯୋଗ ପରିଭା ରାମଚନ୍ଦ୍ର ଭଗବାନ କିଏ କେଉଁଭଳି ଭାବେ ତାଙ୍କ ସହିତ ସମ୍ବନ୍ଧିତ ହେଇଥିଲେ ଭକ୍ତିଯୋଗରେ, ତ୍ୱଂ ଭକ୍ତିଯୋଗ ପରିଭାବିତ ଯତ୍ ଧିଆ ଯେଉଁଭଳି ଭାବରେ ଆମେ ଚିନ୍ତା କରିବା, ଭଗବାନ ଆମର ପୁତ୍ର, ଭଗବାନ ଆମ ପିତା, ଭଗବାନ ଆମର ସଖା, ଆମେ ଭଗବାନ ଆମ ପତି, ଏଇଭଳି ଭାବ ଯତ୍ ଧିଆ ଯେଉଁଭଳି ଭାବରେ ଆସିବା ପ୍ରଣ ଚିନ୍ତା କରିବା ତତ୍ତତ୍ ବପୁ ଭଗବାନ ସେଇଭଳି ଭାବରେ ଶରୀର ଧାରଣ କରିବେ। ପ୍ରଣୟ ସେ ଏ ପ୍ରଣୟ ପ୍ରେମର ଆଦାନ ପ୍ରଦାନ ହେବ, ଖାଲି ଗୋଟିଏ ଏକତରଫା ନୁହଁ, ଏକତରଫା ଆମର ପ୍ରେମ କାଲି ଛଅ ପ୍ରକାର ରହିଛି। ଦଧାଦି ପ୍ରତି ଗୁଣାଦି ଗୁହେମ ଆଖ୍ୟାତି ପୃଚ୍ଛତି ଭୁଙ୍କ୍ତେ ଭୋଜତି ଶୈବ ଷଡ଼ବିଧା ପ୍ରୀତି ଲକ୍ଷଣମ୍। ଏ ପ୍ରେମଟା ଏକତରଫା ନୁହଁ, ଆମେ ଖାଲି ଭଗବାନ ଭଲ ପାଉଛେ, ଭଗବାନଙ୍କୁ ଭୁଲି ଯାଇଛନ୍ତି ନା। ଆମେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବା, ଭଗବାନ ସେହିଭଳି ଭାବରେ ଆଦାନ ପ୍ରଦାନ କରିବେ। କିନ୍ତୁ ଗୋପୀଙ୍କ ପାଖରେ ସେ ଫେଲ୍ ମାରିଗଲେ, ଯେଉଁ ପ୍ରତିଜ୍ଞା କରିଥିଲେ ସେଇଟା ଫେଲ୍ ହୋଇଗଲା। ଆମେ କହିଛୁ, ଆଲୋଚନା କରିଛେ, ସେ କହିଲେ ମୁଁ ଋଣୀ ରହିଗଲି, ତେଣୁ ସେ ଋଣ ଶୁଝିଲେ, ଆସିକରି ମହାପ୍ରଭୁ ରୂପରେ ସେ ଋଣ ଶୁଝିଲେ ଏବଂ ଆମକୁ ସେ ମଧ୍ୟ ପ୍ରଦାନ କଲେ, ବୋନସ୍ ଦେଇଦେଇଗଲେ, ଋଣ ଶୁଝିଲେ ତାଙ୍କର ଆମକୁ କିଛି ବୋନସ୍ ଦେଇଗଲେ, ନିଅ ନିଅ ତୁମେ ମୋତେ ନିଅ, କିଛି ଏ କୃଷ୍ଣ ପ୍ରେମ କିଛି କିଛି ପାଅ। ଏଇଭଳି ଭାବରେ ସବୁ ରହିଛି ଆତ୍ମଜ, କିଏ କେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି, କିଛି ଅଯୁକ୍ତିକ ନୁହଁ। ଏଇଭଳି ଭାବରେ ସାନ୍ତ୍ୱନା ଦେବେ। ଆଉ କେତୋଟି ଶୋକ ଅଛି, ଶୋକ ସରିଲା ପରେ ଏଇଟା ସରିବ, ଇଏ ରାତି ପାହିଯିବ, ମାନେ ଏତିକି ଖାଲି କୁହାଗଲା। ଏଇଭଳି ଭାବରେ ଇତି କହିଲେ ଏଇଭଳି ଭାବରେ, ଆମେ ଯେଉଁ କହିଲେ ଏତିକିରେ ସରିଗଲା କଥା ନୁହଁ, ତାହା ନୁହଁ, ତାକୁ ମଧ୍ୟ ବିସ୍ତାର କଲେ ଆହୁରି ବହୁତ କଥା ଆସିବ। କିନ୍ତୁ ଏହିପରି ଭାବରେ ରାତି ପାଇଗଲା, ଆଉ ଆମେ କ'ଣ ରାତି ପାଇଦେବା ନା କ'ଣ, ଆମର ଘଣ୍ଟା ବାଜିଯିବ ବର୍ତ୍ତମାନ, ସମୟ ହେଇଗଲା, ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସାମ୍ବେ ଗୌରଭକୁନ୍ଦ କି ରାଇ ଗୋପ୍ରମାନନ୍ଦେ।